ओम नमो भगवते वासुदेवाय। श्रीमद्भगवद्गीतार द्वितीय अध्याय श्रवण करथला मी सप्तावन सत्तावन नंबर श्लोकरु स्थित प्रज्ञान लक्षण को द्वितीय श्लोक भगवान व्याख्या करछन्ति। द्वितीय श्लोक परे तृतीय श्लोक को आसछन्ति जे अनविष्ण अत्यधिक आसक्ति रखे ना प्राप्य वस्तु जो कामना अच्छे से कामना वस्तु व प्राप्य वस्तु प्रति अत्यधिक स्नेह उपाधियुक्त स्नेह गोटे बंधन कारण कि दरकार से कहते गत काली भगवत विषय सब वस्तु भगवान ता प्रति किंचित स्नेह दरकार चाहते संसार चलिया शरीर चलिया संसार रहा कि संबंध दरकार भगवान सहित संबंध दरकार संसार रहा संसार कि संबंध दरकार कारण गोटे मनुष्य एकाकी चली पारे केवल पूर्व काल में मुनि जोगी मैंने केवल एकाकी चलुले से फलमूल पर आहार कर शुष्क फलमूल फलमूल कंदे मुनिवर क्षपयती काल संतोष एवं जीवन से परम निधान परम धन से नीतिकार लिखले मुनिवर मान मुनिश्रेष्ठ मान से सब कंद फलमूल से खाते अग्नि अग्नि कौन कहते अग्नि से लगे ना पाखे अग्नि लगे पूर्वर ସେମାନଙ୍କର କାହା ଉପରେ ନିର୍ଭର କରିବା ଦରକାର ହିଁ ନଥିଲା ବକଳ ପିନ୍ଧୁଥିଲେ ସବୁ କ'ଣ ଉଦକ ଯେଉଁ ଜଳ ଜଳ ସ୍ନାନ କରୁଥିଲେ କ'ଣ ଆସୁଥିଲା ଯେଉଁ ଝରଣାର ଜଳରେ ସ୍ନାନ କରୁଥିଲେ ଝରଣା ଜଳ ପାନ କରୁଥିଲେ ଗୁମ୍ଫାରେ ଶୟନ କରୁଥିଲେ ଯୋଗୀମାନଙ୍କ ପାଇଁ ପୂର୍ବ କାଳରେ ସବୁ ଆବଶ୍ୟକ ନଥିଲା ନା ଆମେ ଭକ୍ତ ନା ଆମର ଆମର ଜୀବନଟା ଏଭଳି ହେଇଛି ଆମକୁ ସରସ୍ୱତ ଶରୀର ସଂସାର ଆକୁ ନେଇକି ଆମେ ଭଗବାନ ସହିତ ସମ୍ବନ୍ଧ ରଖିବା କାରଣ ଶରୀର ବିନା ତା ଶରୀର ମାଧ୍ୟମରେ ଭଗବାନ ସହିତ ସମ୍ବନ୍ଧ ରଖୁଛେ ଯେ ଶରୀର ପ୍ରତି ଆସକ୍ତି ହେଲେ ସମ୍ବନ୍ଧରେ ବାଧା ହବ ଶରୀରକୁ ଅବହେଳା କଲେ ଶରୀର ସାଥୀ ଦେବନି ଦିନେ ଜିନିଷ ରହିଛି ଆମର ଯୁକ୍ତଟା ସବୁବେଳେ ଶରୀର ତୁମେ ଅବହେଳା କରିବ ନେଗ୍ଲେକ୍ଟ କରିବ ଏ କ'ଣ ଶରୀର ଅଛି ମୁଁ ଭଗବାନ ଅଛି ଭଗବାନ ଶରୀରଟାକୁ ନେଗ୍ଲେକ୍ଟ କର ସଂକ୍ରାଟକୁ ଶରୀର ତୁମକୁ ସାଥି ନଦେଲେ ତୁମେ କ'ଣ କରିବ ତୁମେ ତ ଆତ୍ମଚେତନ ଯାଇନ ନା ସେଥିରେ ଭୋଜନ କରିପାରିବନି ସେବା କରିପାରିବନି ତେଣୁ ଶରୀରଟାକୁ ଅବହେଳା କରିପାରିବନି ଆଉ ଶରୀର ପ୍ରତି ଆସକ୍ତି ବଢ଼ିପାରିବନି ଶରୀର ପ୍ରତି ଆସକ୍ତି ବଢ଼େଇଲ ସେ ଭଗବାନ ସମ୍ବନ୍ଧରେ ବାଧା ହବ ଏ ଶରୀର ଗୋଟେ ଏମିତି ଜିନିଷ ଆକୁ ଏମିତି ବ୍ୟବହାର କରିବାକୁ ପଡ଼ିବ ଯେଭଳି ଯୁକ୍ତ ହେଇକି ବ୍ୟବହାର କରିବାକୁ ପଡ଼ିବ ସଂସାର ସେଭଳିଆ ଆମକୁ ସଂସାର ରହିବାକୁ ପଡ଼ିବ ତୁମେ କହିବନି ମୁଁ ଯୋଗୀମାନେ ଅଲଗା ଆଜିକାଲି ତ ସେ ଯୋଗୀମାନେ ବି ନାହାନ୍ତି ବି କହିଲେ ଚଳେ ସେ କେଉଁଠି ଥିବେ ଥିବେ ଯଦି ସେ ତାଙ୍କ ପାଖରେ ସବୁ ଥିବ ଏବେ କ'ଣ ଆମେ ଭକ୍ତ ହେଇଛେ ଆମ ସଂସାର ଭିତରେ ରହିବାକୁ ପଡ଼ିବ ଦୋକାନ କତି ତୁମେ ଯିବ ତାଙ୍କଠୁ ଜିନିଷ କିଛି କିଣିବ ତୁମେ କାହାର ଘରକୁ ତୁମେ ଭିକ୍ଷା ମାଗିକି ଆଣିବ ମୁଁ କରିବ ଏଟା ତୁମେ ବାଧ୍ୟ ତୁମେ କହିବିନି ମୁଁ ସମ୍ବନ୍ଧ ରଖିବିନି ବୈରାଗୀ ହେଇଯିବ ଆରେ ତୁମେ ବ୍ରଜ ରହିଲେ ବି କୋଉ ମା ଯାଇ ସେ ମାଙ୍କ କତିରୁ ଉଠିବ ବ୍ରଜବାସୀରେ ତୁମେ ଏଠି କହୁଛ ମୁଁ ନାରୀ ମୁଁ ଦେଖିବିନି ବ୍ରଜରେ ମାତାଜୀ ମାନେ କହିବେ ବାବା ଆ ଯାଅ ରୁଟି ଲେ ଯାଅ କି ବୈରାଗୀ ବନିବ ତୁମେ ତୁମେ ଏଠି କହିବ ମୁଁ ମାତାଜୀ ମଠକୁ ଚାଲିଲେ ମଠରେ ମାତା ଚାଲିଲେ ଏସବୁ ମାତାଜୀ ମାନେ ରହୁଛନ୍ତି ଆମ ମୁଣ୍ଡ ଗରମ ହେଇଯାଉଛି ତ ବୃନ୍ଦାବନ ଗଲେ ସେ ବୃନ୍ଦାବନ ଯାହା ଜିନିଷ ମୋ ସାଙ୍ଗ ରହିଛି ମୁଁ ତ ପଚାରେ ସେମାନେ କହିବେ ଆସିକି ତୁମେ ଘର ଭିତରୁ ରୁଟି ନେଇକି ଯାଅ ବାବା ମୁଁ ଯେ ଟାଇମ୍ ନେଇ ଆ ଯାଅ ଭିତର ଲେ ଯାଅ ରୁଟି ତୁମେ ସଂସାର କ'ଣ କରିବ ବନ୍ଦ କରି ରହିବ ନା କ'ଣ ସେ ଗୁରୁଦେବ ମୁଁ ସବୁବେଳେ ସେ ପଚାରେ କହିବ ତୁ ଆଗେଟା ଫୁଟେଇ ଦେଉନୁ ଗୁରୁଦେବ କହିବେ ତୁ ଆଗେ ଫୁଟେଇ ଦେ ବିଲମଙ୍ଗଳ ହେଇଯାଉନୁ ତୋର ଦୋଷ ନା ଆଉ ସଂସାର କ'ଣ ଆଉ କାହାର ଦୋଷ ଅଛି ଆମେ ସଂସାର ରହିବାକୁ ପଡ଼ିବ ସଂସାର ଦୋଷ ନାହିଁ ଦୋଷ ଆମର ଆମେ ସମ୍ବନ୍ଧଟାକୁ ଯୋଡ଼ୁଛେ ଆମକୁ ଏମିତି ରହିବାକୁ ପଡ଼ିବ କିଞ୍ଚିତ ବିଷ ଏ ଯୋଉ କହିଲି ନା ପ୍ରୀତିଟା କମ୍ ବହୁତ କମ୍ ରହିବା ଦରକାର ତୁମେ ବଞ୍ଚେଇ ପାରିବନି ଆଗରୁ କହ ଯୋଉ ବ୍ରହ୍ମଚାରୀ କହିବ ମୋର ନାରୀ ମୁଖ ଦେଖିବିନି ନାରୀ ମୁଖ ଯଦି ହୋଇବୁ ବ୍ରହ୍ମଚାରୀ ନରେ ନ ଦେଖିବୁ ନାରୀ ବୋଧେ ତୁ ମାର୍କେଟ ବାହାରେ ମାନେ ସବୁ ଦୋକାନ ଗୁଡ଼ାକରେ ଯିବୁ ସବୁ ସ୍ତ୍ରୀ ଲୋକ ଅଛନ୍ତି ଜାଣି ବାପା କ'ଣ ମଠରେ ରହିବନି ତୁ ଦୋକାନକୁ ଯିବୁ ଦୋଷ ସବୁ ତୁମ ଆମର, ଆମକୁ ଏମିତି ବଞ୍ଚିବାକୁ ପଡ଼ିବ। ତୁମେ ଏଇ ଯୋଉ ଏୟାରପୋର୍ଟ ଗୁଡ଼ାକର କ'ଣ ଯୋଉ ଯାଉଛ ଫ୍ଲାଇଟ ଗୁଡ଼ାକରେ, ସେଇଟା ମୁଁ ଜଳ ପଶାରେ ପିଏନି, ମୁଁ ଏଠି ଜଳ ପିଏନି, ଏଠି ତାଙ୍କ ହାତରୁ ଜଳ ପିଏବି। ଏ ତାଙ୍କର ସୂଚି ଅସୁଚି କ'ଣ ଅଛି, ତାଙ୍କର କ'ଣ ସୂଚି ଅସୁଚି ମୋତେ କୁହ। ତୁମେ ଏଠି କ'ଣଟା ନିୟମ ଦେଖ, ମୁଁ ଏଠି ପିଇବିନି, ତେଣୁ ଇଣ୍ଟରନ୍ୟାସନାଲ ଫ୍ଲାଇଟ ଇଏ ପାଣିରେ ତୁ ତ ପାଣି ତ 250 ଗ୍ରାମ ପାଣି ବି ନେଇପାରିବନି, କ'ଣ କରିବ ତୁମେ, କେଉଁ ନିୟମଟା ତୁମେ କଳିଯୁଗରେ, କଳିଯୁଗରେ କୌଣସି ନିୟମ ମାନିପାରିବନି। କିନ୍ତୁ ଆମେ ମ୍ୟାକ୍ସିମମ୍ ପସିବିଲିଟିରେ ଚେଷ୍ଟା କରିବା କେମିତି ମୋର ଭଲ ସୁନ୍ଦର ନାମଟା ଟିକେ ଭଗବାନଙ୍କ ଦ୍ୱାରା ନାମ ହଉ, ବୈଷ୍ଣବ ଗୁରୁ ବୈଷ୍ଣବଙ୍କର ସେବା ହଉ, ଆଉ ଛଡ଼ା କିଛି ତୁମେ ଫୋକସ୍ ଦେଇପାରିବନି, ଦେଲେ ବି ତୁମେ ଠକିଯିବ, ତୁମେ କେତେ ବି ଷ୍ଟ୍ରିକ୍ଟ ତୁମେ କିଛି କରିପାରିବନି। କଳିବା ସେ କଳି ଏଇଟା ବିବାଦମୟ ଯୁଗ, ଆଉ ଏଠି ସବୁ ପୁରା ଘେରିଯିବ ସବୁ, କଳି ପ୍ରାଧାନ୍ୟଟା ସବୁଆଡ଼େ ରହିଛି। ମୁଁ ସେଇଟା ସବୁ ଚିନ୍ତା କରେ, ତାପରେ କ'ଣ ଏ ଯେଉଁ ଏୟାର ଷ୍ଟ୍ରେସ୍ ଗୁଡ଼ାକ, ସେଟା କ'ଣ ସବୁ ଯେଉଁ କାଉଣ୍ଟରକୁ ଯାଅ ଯେଉଁଠି ଯାଅ ପୁଅ ନାହାନ୍ତି, କେବଳ ଏୟାର ଇଣ୍ଡିଆ ଗୋଟେ ଓଡ଼ିଶା ଇଣ୍ଡିଆ ଭିତରେ ଏୟାର ଇଣ୍ଡିଆରେ କେତେଟା ପୁରୁଷ ଲୋକ ଦେଖିବାକୁ ପାଇବ, ଅଲଗା କୋଟି ପୁରୁଷ ନାହାନ୍ତି, ସେ ପାଇଲଟ ଗୁଡ଼ା ଯାହା ପୁରୁଷ ତା ଦେହରେ ନା ସବୁ ଝିଅ, ଆଉ ସେ ତୁମକୁ ଜଳ ଦେବେ, ତାଙ୍କ ସୂଚି ଅସୁଚି କ'ଣ ତାଙ୍କ ଅଛି, ତୁମେ ସନ୍ନ୍ୟାସୀ ହେଇଥାଉ ତାଙ୍କୁ ସ୍ପର୍ଶ କରିବ ନା, ବା ଲୋକଟା ସୁନିୟମ ମାନୁଛନ୍ତି, ତୁମେ ଆମ ସେ ପାଖରେ ଯିଏ ବସିଛି ତାର ସୂଚି ଅସୁଚି ଆମେ ଜାଣିଛୁ, ତୁ କିଛି କରିପାରିବନି। କଳିଯୁଗରେ ବେଦିକ ଧର୍ମଟାକୁ ତୁମେ ଧରିବ, କହିବ ଆମେ ସବୁ ଷ୍ଟ୍ରିକ୍ଟ ପାଳନ କରିବି, କିଛି ତୁମ ରୁମ୍ରେ ଚୁପଚାପ ବସ, କିଛି ନାହିଁ, କୌଣସି ଜିନିଷ ମାନିପାରିବନି। ଏ ଯୁଗ ସେମିତି ହେଇଯାଇଛି, ସେ ମହାପ୍ରଭୁ ସବୁ କାଟିଦେଲେ, ସତ୍ରାପିତା ନିୟମିତ ସ୍ମରଣୀୟ କାଳ ଏ ତାଦୃଶୀ ତବ କୃପା ଭଗବାନ ମମାପି ଦୁର୍ଦେବୀ ଦୃଶୀ ମିଆ ଜନିନା। ପ୍ରଭୁ ମୋର ଗୋଟିଏ ଦରକାର, ଆପଣଙ୍କ ନାମବୃତ୍ତି ଅନୁରାଗ ଦରକାର, ଆଉ ସବୁ ଜିନିଷକୁ ବହୁତ ମିନିମାଇଜ କରି ଚାଲିବାକୁ ପଡ଼ିବ, କିଛି ଉପାୟ ହିଁ ନାହିଁ କଳି ଯୁଗରେ, କୌଣସି ଉପାୟ ନାହିଁ। ସେଥିପାଇଁ ସମ୍ବନ୍ଧ ରଖିବାକୁ ପଡ଼ିବ ଜଗତରେ, କେମିତି ରଖିବାକୁ ପଡ଼ିବ, ବେଶୀ ସମ୍ବନ୍ଧ ହବ, ନାତି ସ୍ନେହ ପ୍ରସଙ୍ଗ ବା ଭାଗବତରେ ଯେଉଁ ଦୁଇଟା ମାନଟା ବହୁତ ସୁନ୍ଦର ଜିନିଷ, ଅତି ସ୍ନେହ କାହାକୁ କରିବନି, ଆଉ ଅତ୍ୟନ୍ତ ଆସକ୍ତି ଆପ୍ରୀତି ହବନି, ତା ଅର୍ଥ ସ୍ନେହ ଦରକାର ଆସକ୍ତି ଦରକାର। ତୁମେ ଜଣେ ଲୋକଟାକୁ ଭଲ ପାଉଛୁ ବୋଲି ତାକୁ ସେ ଗ୍ରସ୍ତ ଲୋକଟା ହଉ ଆସୁଛି ବୋଲି ତୁମେ ବାବାଜୀ ଲୋକ ଭିକ୍ଷା କେଉଁଠୁ ଆଣିବ, ଆଉ ତୁମେ ତାପରେ ସ୍ନେହ କଲେ ତ ସେ ତ ପ୍ରସାଦ ଟିକେ ଦେଲ, ସେ ତାରି ଭିକ୍ଷା ଟିକେ ଦେଲା, ତୁମର ସ୍ନେହଟା ଭଗବାନଙ୍କ ସେବା ପାଇଁ ରହିଲା, ତାର ବ୍ୟକ୍ତିଗତ କୌଣସି ଗୁଣ ପାଇଁ ବା ତାର ବ୍ୟକ୍ତିଗତ କିଛି କାର୍ଯ୍ୟ ପାଇଁ ନୁହେଁ, ଆମର ଯେଉଁ ସ୍ନେହଟା ଗୋଟେ ଭଗବତ ସମ୍ବନ୍ଧ ପାଇଁ, ଏଇଟା ଆମକୁ ଅନୁକୂଳ ହବ। ଆଉ ତାର ଧନ ତାର ପଦବୀ ଆକୁ ଦେଖି ଆମେ ଯେ ସ୍ନେହ କରୁଛେ ତାକୁ ତା ପ୍ରତି ଆସକ୍ତି ହେଉଛେ, ଏବେ ବନ୍ଧନ କାରଣ ସ୍ଥିତ ପ୍ରଜ୍ଞତା, ସେ କଥା କହିଲେ ଯଦି ସର୍ବତ୍ର ନବୀ ସ୍ନେହ ତତ୍ ପ୍ରାପ୍ୟ ଶୁଭ ଅଶୁଭମ, ଶୁଭ ଅଶୁଭ ଯାହା ପ୍ରାପ୍ତ ହେଲେ ବି ସେ ଅତ୍ୟନ୍ତ ଆସକ୍ତି ହବ ନାହିଁ, ଶୁଭରେ ଉତ୍ଫୁଲ୍ଲିତ ହବନି କି ଅଶୁଭରେ ଅଭିଶାପ ସେ ଦେବନି, ମୃଗ ଶୁଭ ଏମିତି କିଛି କହିବ, ମରିଯା ଏମିତି କିଛି କହିବନି, ସର୍ବତ୍ର ସମସ୍ତ ରହିବ, ତାକୁ ପ୍ରଜ୍ଞାମାନ କୁହାଯାଏ। ଜଗତକୁ ଏମିତି ବୈଦିକ ନିୟମ ଗୁଡ଼ିକୁ ଏମିତି ଭାବରେ ସବୁ ବନେଇକି ରଖା ହେଇଛି, କଳିଯୁଗ ଏମିତି କଳି ଏମିତି କାମ କରିଛି, ସବୁ ବୈଦିକ ନିୟମ ଗୁଡ଼ିକୁ ସବୁ ଭାଙ୍ଗି ଫୋପାଡ଼ ଦେଇଛି, କିଛି ରଖିନି, ଛୋଟା କରିକି ଯେମିତି କୁହନ୍ତି ଛୋଟା କରିକି କଳି ରଖିଦେଇଛି। ଆଉ ଏଇଟା ବି ମହାପ୍ରଭୁଙ୍କର ଗୋଟେ ଦୟା, କଳିଯୁଗ ଲୋକ ଆଉ କିଛି ନ କରିପାରିକି ଯଜ୍ଞ ଜ୍ଞାନ ଦାନ ତପସ୍ୟା ଏଗୁଡ଼ା କିଛି ନ କରିପାରିବେ, କ'ଣ କରିପାରିବେ, କେବଳ ପ୍ରଭୁଙ୍କର ଏଠି ନାମ କରିକି ଯଦି ପାରିବେ ପାରିବେ, ଆଉ କିଛି ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ସବୁ ଜିନିଷ ଫେଲ, ସେ ପ୍ରଭୁ ସବୁ ଜିନିଷ କାଟୁଛନ୍ତି, କହିଲେ କ'ଣ ତୁମର କିଛି ନାହିଁ, ଏଗୁଡ଼ା କିଛି ନାହିଁ। କଳିଯୁଗରେ ମାନେ ଏତେ ସୁନ୍ଦର କଥା ଗୋଟେ କହୁଛନ୍ତି, ସେ କାଲି ମୁଁ ଶୁଣୁଥିଲି, ମୋତେ ଗୋଟେ କହିଲେ ମୋ ମୁଣ୍ଡରେ ଗୋଟେ ରହିବ, କେତେ କେତେ ସବୁ କଥା ତାଙ୍କର ତ ଅମୃତ ଭଳିଆ ଗୋଟେ ଗୋଟେ କଥା, ସେଇ ବୈଜ୍ଞାନିକ କୌଶଳକୁ ଗୋଟେ ଉଦାହରଣ ଦେଉଛନ୍ତି, ବୈଜ୍ଞାନିକ ଯେଉଁ ସବୁ ଜିନିଷ ବାହାର କରିଛନ୍ତି ଏଇଟା ଭଗବାନ ସବୁ ବାହାର କରିକି ରଖିଛନ୍ତି, ଏଇଟା କିଛି ନୂଆ ଜିନିଷ ନାହିଁ। ପ୍ରଭୁ ଗୋଟେ କୁକୁର ଭୁକୁଛି, ଗୋଟେ ଡଗ୍ଟା ଗୋଟେ କୁକୁରଟା ବାର୍କିଂ କରୁଛି, କୁକୁରଟା ଭୋକିଲା, ଗୋଟେ ମଣିଷଟା କୁକୁର ଭଳିଆ ଭୋକିବ, ଲୋକ ଟିକେଟ୍ କାଟିକି ଯାଉଛନ୍ତି ଦେଖିବା ପାଇଁ, ତାଙ୍କ ଉଦାହରଣ ଦେଖିବି ଗୋଟେ ଡଗ୍ ବାର୍କିଂ ତା ପାଇଁ ଟିକେଟ୍ ହେଉଛି, ତାକୁ ଡଗ୍ କୁକୁର ଭଳିଆ ଭୋକୁଛି କିଏ ମଣିଷଟା, ତାକୁ ଲୋକ ପଇସା ଦେଇକି ଯାଉଛନ୍ତି, ସେଟା କ'ଣ ଏଇଟା ପ୍ରଭୁ କଣଟା, ଏଇଟା ଗୋଟେ ନନ୍ସେନ୍ସ, ଗୋଟେ ବୋକାମିଟା, କିନ୍ତୁ ଅରିଜିନାଲ କୁକୁର ଅଛି ସେ ଭୋକୁଛି, ମଣିଷଟା ଗୋଟେ ଇମିଟେଟିଂ କରିକି ସେ ଗୋଟେ କୁକୁର ଭଳିଆ ଭୋକୁଛି, ତୋ ପଇସା ଦେଇକି ଦେଖୁଛ, ପ୍ରଭୁ ସେଟାକୁ ସାଇନ୍ସରେ ଲଗାଉଛନ୍ତି, ଭଗବାନ ସବୁ ସୃଷ୍ଟି କରିକି ରଖିଛନ୍ତି। ତୁମେ କୁକୁର ଭଳିଆ ଗୋଟେ ଭୋକିକି ଗୋଟେ ଡୁପ୍ଲିକେଟ୍ କରିଦେଇକି କ'ଣ ଲୋକ ତାକୁ ଏଇଟା ବିଜ୍ଞାନ ବୋଲି କହିକି ଦୌଡ଼ିଲେ, ସବୁ ଜିନିଷକୁ ଏ ଚନ୍ଦ୍ରମା କଥା କହେ, କାହିଁକି ସେ ଫାଲତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିକି ଯାଉଛ, ଲୋକଙ୍କର କୋଡ଼ କୋଡ଼ ଟଙ୍କା ଏମାନେ ନଉଛନ୍ତି ପ୍ରବାଦ। ଆମେ ଚନ୍ଦ୍ରଲୋକକୁ ଯାଇଥିଲୁ, ସେଠି ଆମେ ଗଛ ଲଗେଇବୁ, ଘର କରିବୁ, କଣ ଆମର ହେଟା ଡିଜର୍ଟ ଅଛି, ମରୁଭୂମି ଅଛି, ସେଠିକି ସମୁଦ୍ର ପାଣି ନେଇକି ସେଠି କରୁନା। କଳିଯୁଗ ବା କଳିଯୁଗରେ ଏମିତି ବିବାଦ, କଳି ସବୁ ଜିନିଷକୁ ବନ୍ଦ କରି ରଖିଦେବ, ସବୁ ତ ଗୋଟେ ଇମିଟେସନ ଗୁଡାକ, ସବୁ ଜିନିଷ ଗୁଡାକ କଣ ଗୁଡାକ କଣ କରିବ, ଗୋଟେ କପି କରା ଜିନିଷ ଚାଲିଛି ଆଉ, କପି କରା ପାଠ ଭଳିଆ ସବୁ ଭଗବାନ ସୃଷ୍ଟି କରିଛନ୍ତି। ମଣିଷ ତାର ସବୁ ବିପରୀତ ଜିନିଷ ତିଆରି କରିକି ମାୟାର ଆକର୍ଷଣ ଏମିତିକା ମାୟା ସବୁ ତିଆରି କରିଦେଉଛି, ଲୋକ କରୋଡ଼ କରୋଡ଼ ଟଙ୍କା ଖର୍ଚ୍ଚ କରିକି, ସମୟ ଖର୍ଚ୍ଚ କରି ଜୀବନଟାକୁ ବରବାଦ କଲେ, କିଛି ଆଉ ଏଥିରେ ଉପାୟ ନାହିଁ କଳିଯୁଗଟା। ଆଉ ଲୋକ ଏ ସ୍ଥିତ ପ୍ରଜ୍ଞା କଣ ହେବେ, କୌଣସି ଲୋକ ମାର୍କେଟ ବି ଯାଉନାହାନ୍ତି, କଣ ଏଟା ପେପରରେ ବାରବାର ଆଡଭାଟାଇଜ ଦିଆହଉଛି, ଠକିଯିବ ଅନଲାଇନ, କଣ ଅନଲାଇନ ସପିଂ କର ନା, ଟଙ୍କା ଗୁଡା ସବୁ କାଟିକି ନେଇ ପଳଉଛନ୍ତି ଲୋକ, ଏଠି ବସିକି ତାର ଅନଲାଇନ, କିନ୍ତୁ ଯାଉନୁ ବଜାରଠି ଯାଇକି ଚାଲିକି ଯା, ଅନଲାଇନ୍ରେ ମିଳିଯିବ ମତେ ଆଉ, ଅନଲାଇନ୍ରେ ଖାଇବା, ଅନଲାଇନ୍ରେ ଚାହା, ଅନଲାଇନ୍ରେ ଚାହା ପିଇଲେଣି, ଚାହା ଆସିକି ସକାଳେ ଭୁବନେଶ୍ୱରରେ ଦୁଇଟା ଗୋଟେ ଇଞ୍ଜିନିୟର ଗ୍ରୁପ୍ ମୁଣ୍ଡ ପାଶୁ ପାଗଳ ହେବ ଶୁଣିକି, ସେ ଦେଖୁଛି 5-10 ଇଞ୍ଜିନିୟର ଚାକିରି ଛାଡ଼ିକି ଚାହା ଟି ଅନଲାଇନ୍ ଟି, ସେଥିରେ ସେ ଲକ୍ଷ ଲକ୍ଷ କମଉଛୁ, ସକାଳୁ ଉଠିଲା ବେଳକୁ ତାଙ୍କ ଟି କରିଥିବେ, ଅନଲାଇନ୍ରେ ନେଇ ପହଞ୍ଚେଇଦେବେ, ଅନଲାଇନ୍ ମେଡିସିନ, ଅନଲାଇନ୍ ଖାଦ୍ୟ, ଆଉ ଅନଲାଇନ୍ରେ ତ ମ୍ୟାରେଜ୍, ଏଇ ଯେଉଁ ମୋବାଇଲ୍ରେ ହେଲା, ଅନଲାଇନ୍ରେ ଭଗବାନ କଥା, ଅନଲାଇନ୍ରେ କୀର୍ତ୍ତନ, ଅନଲାଇନ୍ରେ ପରିକ୍ରମା, ବର୍ତ୍ତମାନ ଅନଲାଇନ୍ ପରିକ୍ରମା, ଖାଲି ଗୋଟିଏ ବାକି ରହିଛି, ମାଝି ବସିକି ଚିନ୍ତା କରୁଥିଲେ, ଅନଲାଇନ୍ କୃଷ୍ଣ ଖାଲି ଅଛନ୍ତି ବାକି, ଖାଲି ଅନଲାଇନ୍ କହିବେ ଅନଲାଇନ୍ କୃଷ୍ଣ ଏବେ ତୁମେ ଆସ, ସବୁ ଅନଲାଇନ୍, ତାପରେ କୃଷ୍ଣ କହିବେ ଆଉ କୃଷ୍ଣ ବିଗ୍ରହ ବିଗ୍ରହ ପୂଜା, ଅନଲାଇନ୍ ବିଗ୍ରହ ପୂଜା ଏବେ କରିବେ, କହିବେ ଅନଲାଇନ୍ରେ ବିଗ୍ରହ ପୂଜା କରିବା, ତାପରେ କହିବେ ଅନଲାଇନ୍ କୃଷ୍ଣ, ସବୁ ଅନଲାଇନ୍, ଅନଲାଇନ୍ ଜପ ବସିବେ, ଅନଲାଇନ୍ ଜପ, ସିଏ ତାଙ୍କ ଜପ କରିବେ, ଇଏ ତାଙ୍କ ଜପ କରିବେ, ଅନଲାଇନ୍ ସବୁ ଅନଲାଇନ୍, ସବୁ ଅନଲାଇନ୍ କରୁଛନ୍ତି, ଗଲେ ପୁଣି ତାଙ୍କୁ ଅନଲାଇନ୍ ଲଗେଇ ଦିଏ, କୃଷ୍ଣଙ୍କୁ ତୁମେ ଅନଲାଇନ୍ରେ ରୁହ, କଳିଯୁଗ ବା କଳି ଯନ୍ତ୍ର ଉପରେ ଲୋକଙ୍କର ବହୁତ ବିଶ୍ୱାସ, ମନ୍ତ୍ର ଉପରେ ନାହିଁ, ଯୁଗଟା ବି ସେମିତି କରିଦେଉଛି, କଳି ଏତେ କମ୍ପ୍ଲିକେସନ କରିଦେଉଛି, ଲୋକଟା ସେ ସେଇ ସ୍ୱଭାବରେ ହେବା ପାଇଁ ବାଧ୍ୟ ହେବେ, ସ୍ୱଭାବଟା ଏମିତି କରିଦେବେ ତୁମକୁ, ସେ ବାଧ୍ୟ ତୁମେ କଳିର ସେ ରାସ୍ତାରେ ପଶିବ ଆଉ, ଚାରିଦିକକୁ ସେ ଅଟକେଇ ଦେବ ଆଉ, ଚାରିଦିକକୁ ଅଟକେଇ ଦେବ, ଏସବୁ କିଛି ନାହିଁ। ଆଉ ଯଦି ପୁରୁଣା ଜିନିଷକୁ ତୁମେ କହିବ ଏଟା କଟିଯିବ, ଗୁରୁଦେବ ଏଗୁଡ଼ାକ ସବୁ ପୁରା କାଟି ଦିଅନ୍ତି, ଏ ରେକର୍ଡିଙ୍ଗ ଯୋଉ ରେକର୍ଡିଙ୍ଗ ତୁମେ ଶୁଣୁଛ, ଗୁରୁଦେବ ଏଟା ଗୋଟେ କହିବେ, ସେଟା ଗୋଟେ ଜ୍ଞାନ, ସେଥିରେ ଶବ୍ଦ ବ୍ରହ୍ମଟା ଟ୍ରାନ୍ସଫର ହବନି, ସେଟା ଜ୍ଞାନଟା ଆଉ ରେକର୍ଡିଂଟେ ଯଦି ଶୁଣୁଛି ସେଠି ଆଇ ଟୁ ଆଇ କଣ୍ଟାକ୍ଟ କରୁନି, ଭାବଟା ଯିବନି, ସେଠି ତ କେବଳ ସେ ଯାହା କହିଛି କିନ୍ତୁ ସେଟା ବୃଥା ଯିବନି, ତୁମେ ଶୁଣିଥିବ ବା ପଢ଼ିଥିବ ସେଟା ମନର ରହିବ, କିନ୍ତୁ ଶବ୍ଦ ବ୍ରହ୍ମଟା ହୃଦୟ ଭିତରେ ପ୍ରବେଶ କରିବ, ସେଟା କେବେ ହବ ହେଇପାରିବନି, ସେଟା କହିଲା ମୁଣ୍ଡ ଖରାପ ଯଦି ଶୁଣିବ କ'ଣ ଏମିତି ହବନି, ଶବ୍ଦ ବ୍ରହ୍ମ ପ୍ରକାଶ ହବନି, କେବେ ହବନି, କେବେ ବି ହେଇପାରୁନି। ଯଦି ସେଇଟା ହେଇପାରନ୍ତା, ଦେଖ ହଜାର ହଜାର ଆମର ଭକ୍ତ ଅଛେ, ଆମର କାହିଁକି ବର୍ତ୍ତମାନ ଲକ୍ଷ ଲକ୍ଷ ଇସ୍କନର ଭକ୍ତ, କିନ୍ତୁ ପ୍ରଭୁପାଦଙ୍କ ଶିଷ୍ୟମାନେ ପ୍ରଭୁପାଦ ପାଖକୁ ଯାହା ଶୁଣିଛନ୍ତି, ତାଙ୍କର ଯୋଉ ଭାବନା, ତାଙ୍କର ଯୋଉ ବିଚାର, ତାଙ୍କର ଯୋଉ ଡେଡିକେସନ ଆମର ଆସୁଛି କି, ଆମେ ସେ ପ୍ରଭୁ ଶୁଣୁଛେ, କାହିଁକି ଶୁଣି ମାନୁ ନେଉଛେ, କିନ୍ତୁ ଶବ୍ଦ ବ୍ରହ୍ମର ପରିପ୍ରକାଶଟା ହେଇପାରିବନି, ହେଇପାରିବନି, କାହିଁକି ପାରିବନି, ଆମେ ସାକ୍ଷାତ ଭାଗବତଙ୍କୁ ଆମେ ସ୍ପର୍ଶ କରୁନେ, ଭକ୍ତ ଭାଗବତର କୃପା, ଭକ୍ତ ଭାଗବତର ସାନ୍ନିଧ୍ୟ, ତାଙ୍କର ଯାହା କୁହନ୍ତି ସଙ୍ଗରେ ଶବ୍ଦ ବ୍ରହ୍ମର ପରିପ୍ରକାଶଟା ହବ। ଆଉ ଇଏ କଣ କରିବ, ରେକର୍ଡିଂ କଣ କରିବ, ଆମକୁ ରିମାଇଣ୍ଡ କରିବ, ଗୁରୁଦେବ ସେଟାକୁ ପୁରା ଏଇ ଟାଇପ୍ ରେକର୍ଡ ବିଷୟରେ ସେଟା କହୁଛନ୍ତି, ସେଟା ଆମକୁ ରିମାଇଣ୍ଡ କରିଦେବ, ଜ୍ଞାନଟାକୁ ଆମକୁ ଦେବ, କିନ୍ତୁ ଶବ୍ଦ ବ୍ରହ୍ମର ଯେଉଁ ଏଟା ସଙ୍ଗରୁ ହବ, କଣ ହବନି, ସେଥିପାଇଁ ଯେତେ ଆମେ ଆମେ କହିଲେ କଣ ହବ, ଆମେ ସଙ୍ଗ ହେଇନି ପ୍ରଭୁପାଦଙ୍କର, ଆମର କଣ ସେଇଭଳି ପ୍ରଭୁପାଦଙ୍କ ଶିଷ୍ୟମାନେ ଦେଖ କେଉଁ ଅବସ୍ଥାରେ କେମିତି କରୁଛନ୍ତି, ଯଦି ସେତିକି ଇସ୍କନ ଭକ୍ତ ବର୍ତ୍ତମାନ ହେଲେଣି, ସେଭଳିଆ କଣ ପ୍ରଭୁପାଦ ଶିଷ୍ୟ ଭଳି କରିଥିଲେ, ଆଜି କଣ ହେଇଥାନ୍ତା ବିଶ୍ୱ, ସେଟା ହବନି, ଆଉ ଉପାୟ ବି ନାହିଁ ବର୍ତ୍ତମାନ, ବର୍ତ୍ତମାନ ଯଦି କୋଭିଡ ଫୋଭିଡ ହେଇଗଲା ଏଇ ଚାଲିଛି, କିଛି ଆଉ ଘରେ ବସିବା ବିକା ତାହେଲେ କିଛି କରୁଛନ୍ତି, କ୍ଷତି କ'ଣ ଲୋକ, ଏଇ କଥାରେ ମୁଁ କହୁଥିଲି ଲୋକମାନଙ୍କର କଳି ନା, ସବୁ ଯୋଗରେ ଛକିକି ତୁମକୁ ଖାଇଦ, କୁଳଦୋଷ ନିଧିରାଜ ନସ୍ତି ଏକ ମହାନ ଗୁଣ କୀର୍ତ୍ତନା ଦେବ କୃଷ୍ଣ ସେ ମୁକ୍ତ, ସେ ଯାହା କହିଥିଲେ ବର୍ତ୍ତମାନ ହବାକୁ ଯାଉଛି, ଆଉ ଯେଉଁଟା କହିଥିଲେ ସେ ମହାନ ଗୁଣ, ଗୋଟିଏ ଗୁଣ କେବଳ, ଚକ୍ରବାସୀ ଟୀକାରେ ଲେଖିଲେ ଗୋଟେ ଚକ୍ରବର୍ତ୍ତୀ ରାଜା ଯେଉଁଭଳି ଲକ୍ଷ ଦସ୍ୟୁକୁ ମାରିଦେବ, ଗୋଟେ ଚକ୍ରବର୍ତ୍ତୀ ରାଜା ତା କତରେ କେତେ ସୈନିକ ଅଛନ୍ତି, ମନ୍ତ୍ରୀ ଅଛନ୍ତି, ସେ ମାରିଦେବ ଦସ୍ୟୁ ଗୁଡ଼ାକୁ, ଆଉ ସେ କଳିଯୁଗର ସମସ୍ତ ଦୋଷକୁ ଗୋଟିଏ ଏ ହରିନାମ ସଂକୀର୍ତ୍ତନ ସବୁ ବିନାଶ କରିଦେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। କେବଳ ନାମ ନାମ କେବଳ ନାମରେ ହିଁ ସବୁ ସବୁ ସମାଧାନ ହେଇଯିବ। ଆମେ କଳିଯୁଗ ତ କଳି ତ ସେ ନାମ କରିବାକୁ ଦେବନି, ଆଉ କଳିଟା କଳିର ଏମିତି କାମ ହେଲା ସେ କାମ ନାମ କରିବାକୁ ଦେବନି ତୁମକୁ। ନାମ କଲେ ତ ତୁମେ କଳିରୁ ମୁକ୍ତ ପାଇବ, ନାମଟା କଲେ କଳିରୁ ମୁକ୍ତ ପାଇବ, କଳିରୁ ମୁକ୍ତ ହେଲେ ନାମ କରିପାରିବେନି। ତେଣୁ ଚାରିଟା ନିୟମରେ କ'ଣ ଅଛି କଳ ବୁଲେବୁ, ଚାରିଟା ନିୟମରେ କ'ଣ ଅଛି ତୁମେ ସେଟା ମତେ ପଢେ ପଢେ, ସେଥିରେ ଅଛି କ'ଣ? ଦିଉତ ପାନ ସ୍ତ୍ରୀ ସୁନା କହୁଛ, ଅଛି କ'ଣ ସେଥିରେ? କଳିଟା ଅଛି ଦିଉତ ପାନ ସ୍ତ୍ରୀ ସୁନା ରାଜନୀତିରେ ପଶିକି ଯଦି କାହାକୁ କହିଥିଲେ ସେଟା କଲା, କଳି ତୁମ ଭିତରେ ପଶିଲା। ମୋତେ ଦୁଇତ ପାନ ସ୍ତ୍ରୀ ସୁନା ମୁଁ ଜାଣିଛି, ଚାରିଟା ନିୟମ ଜାଣିଛି, ସେଠି କଳିଟା ଅଛି, ସେଇଟା କଳିଟା ଅଛି, ତୁମେ ତାକୁ ଧରିଛ ମାନେ ନାମଟା ହବ। ତେଣୁ ସିଏ କ'ଣ କରୁଛି କଳି ମହାରାଜ କ'ଣ କରୁଛନ୍ତି, ଏଇ ଚାରିଟା ଦ୍ୱାରା ଭକ୍ତକୁ ଧବଳେ ଧରିବା ପାଇଁ ଯୋଉଟା ହେଲେ ଗୋଟେ ଲିଙ୍କ୍ ରଖିବ। ସିଏ ଜାଣିଛନ୍ତି ଏଥିରୁ ଫ୍ରି ହେଲା ମାନେ ଇଏ ନାମ କରିବ, ଜୁଆ ଖେଳିବା, ଜୁଆ ଖେଳ ତୁମର କ'ଣ, ଜୁଆ ଖେଳ ତୁମେ କ'ଣ କରୁନା, ପଇସାଟା କିନ୍ତୁ ଡବଲ କରିବି, ଏ ସୁଧ ବୁଧ କାମ କରୁଥିବ, ପଡ଼ିଲ ବାପା କଳି, ନାମ କ'ଣ କରିବ? ଏ ସୁଧ ବୁଧ ଯେଉଁ ଧନ୍ଦା କରୁଛ, ଯଦି କରୁଥିବ କରିବି ଡବଲ କରିବି, ଟିଫିନ୍ ଆଣିବି। ଦ୍ୟୁତ ମାନେ କ'ଣ, ଖାଲି ଜୁଆ ଖେଳଟା ମାନେ କ'ଣଟା କି ଖାଲି କ'ଣ ଯେଉଁ ବଡ଼ ବଡ଼ ଏଠୁ ବାଟାଲି ଯେଉଁ କ'ଣ ତାଲି କ'ଣ ସେଇଟା ଖାଲି ଜୁଆ ଖେଳ, ଆଉ ଜୁଆ ଖେଳ ନୁହେଁ, ପାଞ୍ଚକୁ ପଚିଶ କରିବା ବି ଜୁଆ ଖେଳ ବାପା, ପାଞ୍ଚକୁ ଯେଉଁ ପଚିଶ କରିବା ବେପାର। ଏଇ ଯେଉଁ ମଝିରେ ଚିଟ୍ ଫଣ୍ଡ ବାହାରିଲା, ଚିଟ୍ ଫଣ୍ଡ ନାହିଁ, ପାଞ୍ଚକୁ ପଚିଶ କରିବା ବେପାର, ଏଗାର ରାତାରାତି ଧନୀ ହେଇଯିବୁ। କିନ୍ତୁ ସରକାର ତ ବ୍ୟବସ୍ଥା କରୁଛି, ସରକାର ତୁମେ ଯେଉଁ ବ୍ୟାଙ୍କ ରଖିବ ସେଟା ଜୁଆ ଖେଳ ନୁହେଁ, କାହିଁକି ନା ତୁମ ବ୍ୟାଙ୍କ ଧନଟାକୁ ନେଉଛି, ଗଭର୍ଣ୍ଣମେଣ୍ଟ କ'ଣ କରୁଛି, ତାର ତାର ଇନଭେଷ୍ଟମେଣ୍ଟ କରୁଛି, ତାର ଅନ୍ୟ ଲୋକ କାମ କରିକି ସେ ପଇସାଟା ଆଣିକି ତୁମକୁ ଇଣ୍ଟରେଷ୍ଟ କିନ୍ତୁ ଦେଉଛି। ଆଉ ତୁମେ ତାକୁ ଡବଲ ଟ୍ରିପଲ କରିବା ନେଇକି ସୁଧ ଲଗେଇବ, ପାଞ୍ଚ ଆଠ ଆଠ ପଇସା ସୁଧ, ଦଶ ପଇସା ସୁଧ, ଏ ଚାରି ଲକ୍ଷ ଯେଉଁ କାମ କରୁଛ ସବୁ, ସେ ସବୁ ଯେଉଁ ଆକଳି, ଆଉ ନାମ କ'ଣଟା ହବ, ନାମ ହବନି ଦ୍ୱିତ, ଏଥିରେ ସବୁ ଯାଉଛି ତାସ ପାଲି, କ୍ରିକେଟ ଖେଳିବା, ଇଏ କ୍ରିକେଟ, ଫୁଟବଲ, ବ୍ୟାଡମିଣ୍ଟନ, ଏଗୁଡ଼ା ତୁମେ ଯେଉଁ ଦେଖୁଛ ଏଗୁଡ଼ା ସବୁ ଗଲା ନା ସବୁ ଜୁଆ ଖେଳରେ। ଆଉ ତ ମନ ତ ସେଠାରେ ଦ୍ୱିତ, ଏଗୁଡ଼ାକ ଦ୍ୱିତରେ ଯିବ, ଆଉ ଦ୍ୱିତ ପାନ ସ୍ତ୍ରୀୟ ପର ସ୍ତ୍ରୀ ପ୍ରତି ଆସକ୍ତି କିମ୍ବା ନିଜ ସ୍ତ୍ରୀ ପ୍ରତି ଅତ୍ୟନ୍ତ ଆସକ୍ତି, ଆଉ ସୁନା ପଶୁ ହତ୍ୟା, ଜୀବ ଜୀବ ହତ୍ୟା ଗୁଡ଼ା। ଆଉ କଳି ତ ଯୌତୁରେ ଚାରିଟା ଭିତରୁ କାହାକୁ ଗୋଟେ ଭିତରେ ଭିତରେ ଛପି ଛପି ପଶିବ, ଆଉ ପଶି ଧରିବ, କାରଣ କଳି ଜାଣିଛି ଏଇ ୟାରି ମାଧ୍ୟମରେ ମୁଁ ରହିବି। ୟା ପରେ ଚାରିଟା ପରେ ଆଉ ଗୋଟେ ରହିଲା, ପୁନଶ୍ଚ ଯାଚମାନାୟ, ପୁନଶ୍ଚ ଯାଚମାନ ଯା ଅଦାତ ପ୍ରଭୁ ରଜ ବୈରଚ ପଞ୍ଚମ, ପଞ୍ଚମ ସ୍ଥାନଟା କ'ଣ ମାଗିଲା? ଆମେ ଚାରିଟା କହୁଛେ, ଚାରିଟା ପରେ ଆଉ କ'ଣ ରହିଛି? ସୁନା ମାନେ କ'ଣ? ପୂର୍ବରେ ସୁନା ଥିଲା, ବର୍ତ୍ତମାନ କ'ଣ? ଟଙ୍କା। ଆଉ ଟଙ୍କା ପଛରେ କୁଡ଼ୁଛି ମାନେ କଳିଦେ ବାବା ଭାବିଲେ ବାବୁ। ଆଉ ତୁମେ କ'ଣ କହୁଛ ମାଲଟା ଧରୁଛି, ମାଲଟା ଧରିଲେ କ'ଣ, ଟଙ୍କା 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 ତ ଚାଲିଛି ଆଉ। ରଜ ବୈରଚ ପଞ୍ଚମ, ତା ପରବର୍ତ୍ତୀ ଶ୍ଳୋକ ଦେଖ ଭାଗବତରେ କ'ଣ ଲେଖା ହେଇଛନ୍ତି, ଯେଉଁମାନେ ପରମାର୍ଥ ଚାହୁଁଛନ୍ତି ଏମାନେ ଏଇ ପାଞ୍ଚଟା ଜିନିଷରୁ ବଞ୍ଚିକି ରହିବେ। ଆଉ ଏଇ ଗୋଟେରେ ଚାରିଟା ଅଛି, କୋଉଥିରେ କ'ଣ, କୋଉଥିରେ ଚାରିଟା ଅଛି କହିଲ? ଲୋକ ଆଉ ଚାରିଟା ନିୟମ କହିଦେଉଛନ୍ତି, ପଞ୍ଚମ ନିୟମ କେହି କହୁନାହାନ୍ତି। ଆମର ଆଚାର୍ଯ୍ୟ ମାନେ କହିଛନ୍ତି, ଆମେ କହିବା କ'ଣ? ଚାରିଟା ନିୟମ ହେଲା ଦ୍ୱିତ ପାନ ସ୍ତ୍ରୀ ସୁନା, ପଞ୍ଚମ ହେଲା ସୁନାଟା, ସୁନାଟା ବର୍ତ୍ତମାନ କଳିଯୁଗରେ କାଟ, ସୁନା କ'ଣ ମ ଟଙ୍କା, ଯୋଉ ଟଙ୍କାଟା ରଖିଛ, ଯୋଉ କରୋଡ଼ କରୋଡ଼ କହିବ ମୁଁ ଏଇଟା କରିବି, ଡବଲ କରିବି, ଟ୍ରିପଲ କରିବି, ଯୋଉ ପଇସା ଗୁଡ଼ା ରଖିଛ, ସେ ପଇସା କ'ଣ ହେଠି କଳିବା? ତୁମ ପଇସା ରଖିଛ ଭଗବାନଙ୍କୁ ଦଉନ, ଭଗବାନ ସେବା ଲୋକ ନା କଳି, ସେଥିରେ କ'ଣ ହବ? ସେଥିରେ ଚାରିଟା ଭିତରୁ ଗୋଟେ ଥିବ, ତା ଭିତରୁ ଗୋଟେ ଥିବ, ଧନରେ ଚାରିଟା ଅଛି ଆଉ। ସେଥିପାଇଁ କହୁଛ ତୁମେ ଆଗ ଏଥିରୁ ମୁକ୍ତ ହୁଅ ନା, ମୁକ୍ତ ହୁଅ ତୁମେ, ତାପରେ ନାମ କରିବି। ସେ କଳି ସୂକ୍ଷ୍ମ ଭାବରେ ଗୁରୁଦେବ କୁହନ୍ତି, ସୂକ୍ଷ୍ମ ଭାବରେ ତୁମେ ବିଚାର କରି ଦେଖ, କଳି ଯୋଉଠି ହେଲେ ପଶିକି ରହିଛି, ଆଜି ସବୁ ଛାଡ଼ିଦେଲା, ତାର କିଛି ନାହିଁ, ବାବାଜୀ ମାନଙ୍କର ତାର ତ ଟଙ୍କା ପଇସା ଆଦି କିଛି ନଖେଲା, ଆଜିକାଲି ଯୋଉ ଆଙ୍କଡ଼ ପାଙ୍କଡ଼ ଭଲ ମନ୍ଦ ସବୁ, ତାର କିଛି ନାହିଁ, ତାକୁ ହିଁ ଧରିବ କଳି, ଲାଷ୍ଟରେ ଧରିବ କଳି, ତାକୁ ପ୍ରତିଷ୍ଠାରେ ଧରିବ, କାରଣ ପ୍ରତିଷ୍ଠା ପାଖରେ ସବୁ ରହିଛି, ପ୍ରତିଷ୍ଠା ପାଖରେ ସବୁ ରହିଲା, କେମିତି ରହିଲା କହିଲେ ଭାବିଲ, যার জ্ঞান রইলা, কোন উপরে উঠেলাম, উপরে উঠিলা কোন, যে যার জ্ঞান রইলা তা ক্ষেত্রে বড় স্ত্রী আসিব কি নাই? পুরুষ স্ত্রী ধনী মানী অভিমানী যেতে লোক সংসারে জ্ঞানী তা ক্ষেত্রে সমস্তে আসি, ধনী হলে দক্ষিণা দেব কাকু, ধনী আসিব তাকে দেইদেলা বাবাকু, যার ধন নাই সে আসি কোন কহিব বাবা আপনার বহুত বড় লোক সম্মান, সম্মান দিয়ে দিয়েগলা, যা ঘরে অসুবিধা সুবিধা কুমাতা যাইছিল সে তা কথা কই দিয়েগলা, সবু তুমি পাইছ কলি কোণী ভাবে সূক্ষ্ম ভাবে কোণী জীবক সে নির্মায়িক কোণ কে অমায়িক হওয়া সে দেবু না, এটা হচ্ছে কলির কাম। আর সেই কলি আচার্য মানে বহু বিচার করি সংঘটা করে দিয়ে গেলে, সংঘটা যে কলে কলি যুগের সংঘরে বেশি বিবাদ হয় কোণ কুমি গোষ্ঠী, হ্যাঁ মু একুটিয়া রয়ে ভোজন করি, একুটিয়া কোণ ভোজন করি, মতো দেখলে একুটিয়া কি ভোজন করছি, এ পাঠ পড়ব আমাকে পাঠ পড়ব, একুটিয়া ভোজন হুয়ে না একুটিয়া এই চারটা ভিতর গোটের থিব না পাঁচটা ভিতর পাঁচ নম্বর থিব, একুটিয়া কেতল কিছু কই কি কই পারে, একুটিয়া যে অছি সে বা একুটিয়া, সে একুটিয়া আছে, একুটিয়া মানে তার পাখে আর কে থিব না বুঝিবার থিব, মায়া তার একুটিয়া, একুটিয়া কোণী জীব ভোজন করে পারি কলি যুগ, সেটা কলু কলু সঙ্গ শক্তি আচার্য মানে জাশুনি করেদে গেল, মানে এ কড়ি এত সূক্ষ্ম এ চারটা ভিতরে পাঁচটা ভিতরে পুরো কড়ে পশিযোগ, সে কোণ সে বাবা চালি যাবেন তা না কাহিঁ মর মন পড়িগাল হঠাৎ, বড় ধনী ঘর ছুঁ লে যাই সে জলেশ্বর আটে প্রচার করিয়া তা দেভেটিছি তা বিরাট বড় মঠ জায়গা সব করে যে এ বহু মঠ বুলি বুলি দীক্ষা নিয়েছেন বহু বহু জায়গা বুলিছেন ভালো করে কে একুটিয়া রহবি আর কোটে রহবি, জীবন সারা জীবন সারা গোটিয়ে মানে যা কুমি মাস নাই দুই মাস না তিন মাস না টুর খালি খালি টুর করে দিলে টুর লোক যাত্রী নেই যাবে যাত্রী নিয়ে গেলে থরে পাঠ পাই গেলে যাত্রী ব্যবসায় গোটে ভালো ব্যাপার নাকি ভাবলে তুমি সে বুদ্ধি নাই যদি ব্যাপার বুদ্ধি তোমার সব আছে হোটেল কমিটি করা হব আর যাত্রী ব্যবসায় কমি টুর নিয়ে যা ব্যবসায় বুদ্ধি না তোমার তাঁকর সে বুদ্ধি সে সে গোটে লাস্ট কথা আসলে মনে করুন কোণ বয়স হল ভজন টিকে কর এটা কোণ এই টাকা পয়সা ধন্দার তুমি ই এত বয়স হলে পুরো সেই এত পয়সা আছে জমি বাড়ি আছে অছি না ঠাকুর পাই আমি ঠাকুর ভিকারি তোমার বয়স হল বিশাল বড় জায়গা কারণ গোটে মনটা খুশি হুয়া না কর্মাধি কলি যুগের কর্মাধিকারী গুড়াক না খালি টুর নিয়ে যাব বাস পয়সা আনব টুর নিয়ে যাব পয়সা আনব আনি এই জায়গা কিণি কিণি সে সব গলা সে সে জমবাড়ি কোণ শুণুলে কুয়াড়ে সে মঠ বাড়ি কোণ ভাঙি গলে কোণ হলে তাই হিসাব না কি মাড়ি উড়ি খাইগলে একুটিয়া সে মঠ মন্দির রহলে মোর ভোজন এখানে মঠ মন্দির রহলে তো ভোজন হবনি একুটিয়া রহলে তোর মন ভোজন কর বাপা কিন্তু না এই কলি এমতিকা বহু লোক ভিতরে যদি পশি যাচ্ছে একুটিয়া লোক ভিতরে কোণ রহব একুটিয়া লোক ভিতরে মুন্ড ভিতরে রহব বহুত যে ভজন রস পূর্ব আচার্যঙ্কর কৃপা সে পাই না সে কেবে এক রইপারি আমার তো মহাপ্রভু ধারা পুরো রিজেক্ট করা আমার সবাই ভক্ত সঙ্গটা কুয়াছে ভাগবতের সবুলে ভক্ত সঙ্গ কুয়াছে একুটিয়া কোণ রহব কিছু রইপারি বলি তো সে যুগটা রহব বিবাদের যুগটা এই কথা পড়ে লা এই যে এত শীঘ্র কলি কাহু নিষ্কপট অমায়িক হয়েকি তো ছাড়ি দেবেনি বড় বিবাদ যুগ সে নামটা মহাপ্রভু দিয়ে চালগলে এই যে স্থিত প্রজ্ঞার লক্ষণ কুযাচ্ছে যা আমি সব শুণুছে তুমি কোণ কাম দেব কিছু কাম দেবেনি কোণ জিনিস কাম দেবনি যদি জন কৃষ্ণ চেতন সেবা নাইপারা কোণ জিনিস কাম দিয়ে পারবে এই প্রভুপাদ কথার সেটা আনি কুলে প্রভুপাদ কোণ কুচন সব সত্তাবন শ্লোক পরে অঠাবন শ্লোক কৌন অঠাবন শ্লোকর অঠাবন শ্লোক কাহি কৌন অর্থ কিম আসিত যে প্রশ্ন পচারে স্থিত প্রজ্ঞ কা ভাষ সমাধি তস্য কেশব স্থিত কিম প্রভাষতে কিম আসিত ব্রজেত কিম কিম আসিত কিম আসিত অর্থ সে কিভাবে বিষয় সহিত ইন্দ্রিয়র ব্যবহারটা করে তার অবস্থানটা কেমিতে স্থিতিটা কেমিতে রে তাকে এই শ্লোকরু ইতি ষড়বি ছটি ষড়বি বোধ হয়ে কিমাসিত ইস ইতি অস্য উত্তরম जत इत्यादि भी षड भी त्याह छोटी श्लोक करे वर्तमान किम आसित इंद्रिय सहित स्थित प्रज्ञ इंद्रिय और विषय को लेकिन केमती सी बचे केमती व्यवहार करे ये छोटी श्लोक को व्यवहार करे ये धर्मी छोटा श्लोक
जदा संहरते चायम कुर्मांगानिव सर्वस इंद्रियाणि यार्थेभ्योस्तस्य प्रज्ञा प्रतिष्ठिता
जेपरी गच्छपतार अंग प्रत्यंग गुड़ी को निज भीतर को टाणी नहीं पारे सेपरी जे व्यक्ति इंद्रिय भोग वस्तुरु इंद्रिय मान को टाणी नहीं पारे से प्रकृत ज्ञान स्थित ज्ञान स्थिर होइछ बोली बुझिबा पड़ो कि मासित इंद्रिय मान सहित विषय केमिति व्यवहार से करूछ एटा कुर्म कौन ये कछुआ कहते ना कईचा जो कहते कईचा शब्द तुलना कर तार जो शक्ति बेक काटदब भितर को ये करदब से जमी से व्यवहार करुच्छे जी इंद्रिय मान से व्यवहार कर पाए स्थित प्रज्ञा हो तार अच्छा भावार्थ किए प्रकृत जोगी भक्त आत्मज्ञानी किए प्रकृत जोगी भक्त बा आत्मज्ञानी ता जानिवार प्रधान उपाय है इंद्रिय संयम जे इंद्रिय मान को संयम करी अर्थात निज इच्छा अनुसार इंद्रिय मान को संयत भाव व्यवहार कर पारुची से प्रकृत जोगी बा भक्त बा आत्मज्ञानी बोली बुझा पड़ो प्रत्येकटा जिनस कौन ये देख जोगी बा भक्त बा आत्मज्ञानी इंद्रिय मान को निज इच्छा हिसाब से व्यवहार कर पार इंद्रिय मान तुमको ठेलिवे ये काम कर मोर बर्तमान मत भोजन कर इंद्रिय कौन कह आज कौन रोष कर इंद्र मान मन मैं पनीर खाइबी तेनाली इंद्र मान चाहिए इंद्र मान प्रेरणा कर जिन खाइबी कि स्वीट रईस कौन खीरी टे कर खाइबी इंद्र मान मन इच्छा है तुम्हें कौन कर इंद्र मान निज इच्छा हिसाब से व्यवहार कर ना मैं करी ना इंद्रिय मान जो गोस्वामी गोदास तार डेफिनेशन से प्रभात से कौन ना निज इच्छा अनुसार इंद्रिय मान संयम संयम निज इच्छा अनुसार इंद्रिय मान संयत भाव व्यवहार कर पार्टी से जोगी बा भक्त बा आत्मज्ञानी निज इच्छा हिसाब से इंद्र मान इच्छा हिसाब से आज मन है लोक कहते कौन कहते ओडिया गोटे शब्द ना हाँ मनटा हो मन हो चल जावाटा टे बुलास मन हूँ मान कौन इंद्र मान इच्छा है मन हूँ मानने आम ओडिया गोटे गोटे मन हूँ जहा मन कर गोटे मन को मन रसगोला खाऊ कहते मन को मन रसगोला खाऊ ये रसगोला मन 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 से खाला इंद्रिय गुड़ाक स्वभाव से तार मन 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 चिंता कर चलिए ताधर गोटे जीवात्मा तक सपोर्ट कर भाषा पड़े नहीं इंद्रिय मान को संयम कर इंद्रिय मान आम इच्छा हिसाब से व्यवहार करा से जोगी बा आत्मज्ञानी इंद्र मान गोटे डिमांड रही है शरीर में आम साधन करुचे यार ये साधन गोटे कारण अच्छे मत शोमा जप कर जप कले कौन अच्छे ठाकुर तो भक्ति करे समय डाकिले कौन असुविधा अच्छे खाबार गोटे रेस्ट्रिक्शन कौन अच्छे मैंने यार बहुत प्रभात कह प्रसाद ना भल प्रसाद ना असुविधा कौन टाइम अच्छे ये सब बापा ये पड़ज इंद्र संयम सब एकाथर तुम बेक मुड़ाई गला से सब सफा हाँ तुम्हें सब करुछ किंतु डिमांड रोज कार इंद्रिय मान इंद्रिय मान अधिकार रोचे अधिकार रहा पर्यटन तुम्हें किसी भक्ति आड़ को तुम आवेश रही भक्ति कर आवेश रही भक्ति आगे आवेश दिटा जिनस भक्ति करुव आवेश रुन थो कहीं आवेश रुथ इंद्र मान विचार इंद्र मान यहाँ अलग यही आम स्ट्रिक्ट रूल्स रेगुलेशन सब रखा हो मंगल आरती उठाक पड़ो शीघ्र उठाक पड़ो जप करा पड़ो प्रसाद दुई टाइम पाइबा पड़ो एत रेस्ट्रिक्शन ये रखा इंद्रिय मान को कौन कराव ନିଜ ଇଚ୍ଛା ହିସାବରେ ଯେଉଁଦିନ ବ୍ୟବହାର ଆମେ କରିପାରିବା ସେଇଦିନ ଆମେ ସ୍ୱତନ୍ତ୍ର ଭାବରେ କିଛି ଭଜନ କରିପାରିବା, ଏଇଟା ମନେ ରଖ। ଇନ୍ଦ୍ରମାନେ ଯେତେବେଳେ ଆମ କଣ୍ଟ୍ରୋଲ ରହିଲେ ଆମର ଇଚ୍ଛା ହବ ଆଜି ମୁଁ ମୋର ଗୋଟେ ଗୋଟେ ଖାଇକି ମୁଁ ରୋଜନ କରିବି ବା ଅଧିକା ସମୟ ମୋର ମୁଁ ଭଜନ କରିବି, ମୁଁ ଅଧିକା ସମୟ ପଢ଼ିବି କି ଶୋଇବି କି ଜପ କରିବି, ମୁଁ ଯାହା କରିବି ମୋର ଇଚ୍ଛା ହିସାବରେ ମୋର କରିବି। ବର୍ତ୍ତମାନ ଆମ ଇଚ୍ଛା ହିସାବରେ ମୁଁ କିଛି କରୁନି, କାହା ହିସାବରେ କରୁଛେ? ଇନ୍ଦ୍ର ଇଚ୍ଛା ହିସାବରେ, କିନ୍ତୁ ଭାବୁଛେ ଏଇଟା ଆମ ଇଚ୍ଛା, କାହିଁକି ଇନ୍ଦ୍ର ଆମ ସମ୍ଭବ ନାହିଁ। ଯେ ତୁମ ଇଚ୍ଛା ହିସାବରେ ଚଳୁଛ ତାହେଲେ ଖାଇବାଟା ବନ୍ଦ କର, ଖାଇବାଟାକୁ 10ଟା ବେଳ ପରିବର୍ତ୍ତେ ତିନିଟା ଖାଅ, କୋଉ 3ଟା ପରିବର୍ତ୍ତେ 2ଟାରେ ଖାଅ, କରିପାରିବ? ସେଇଟା ତୁମ ଶରୀରଟାକୁ ତୁମ ସେମିତି ହିସାବରେ ତୁମ ଇନ୍ଦ୍ରମାନଙ୍କର ଯେଉଁ ଡିମାଣ୍ଡଟା ରହୁଛି, ଇନ୍ଦ୍ରମାନଙ୍କୁ ଗୋଟେ ପାର୍ଟିକୁଲାର ଟାଇମ୍ରେ ଡିମାଣ୍ଡ କରିବେ। ଶୋଇବା ଟାଇମ୍ ଆସିଗଲା ମାନେ ଆଖି ତାର କ'ଣ କରିବ? ନିଦା ଆସିଛି। ଖାଇବା ଟାଇମ୍ ଆସିଗଲା ମାନେ ଉଦର ତାର କ'ଣ କରିବ? ସେ ଡିମାଣ୍ଡ କରିବ। ସବୁ ଇନ୍ଦ୍ରମାନେ ତାଙ୍କ ଡିମାଣ୍ଡ କରିବେ ସବୁ ଜିନିଷ ନା। ଇନ୍ଦ୍ରମାନଙ୍କୁ ତାଙ୍କ ଇଚ୍ଛା ହିସାବରେ ଚଳେଇବାକୁ ପଡ଼ିବ, ଆମ ଇଚ୍ଛା ହିସାବରେ ଚଳେଇବ, ଏଇଟା ଏଇଟା ଛୋଟିଆ ସାଧନ ନୁହେଁ। ଏ ଗୋସ୍ୱାମୀମାନେ କ'ଣ କ'ଣ କରୁଥିଲେ? ଗୋସ୍ୱାମୀମାନେ କ'ଣ କରୁଥିଲେ? ପ୍ରଭୁପାଦ ନୂଆ କଥା କହୁଛନ୍ତି, ମୁଁ ତ କେଉଁଠି ପଢ଼ିନି ପ୍ରଭୁପାଦ, ସେ ପୁରୁଣା ଗ୍ରନ୍ଥ ସବୁ ପଢ଼ିଥିବେ। ଦାସ ଗୋସ୍ୱାମୀ କଥା କହୁଛନ୍ତି, ଯେଉଁ ଆମର ରଘୁନାଥ ଗୋସ୍ୱାମୀ କଥା, ସେ ଡେଲି ମାଠା ଖାଉନଥିଲେ ପ୍ରଭୁପାଦ କହୁଛନ୍ତି, ସେ ଦେଢ଼ ଦିନ ଲଥରେ ଖାଉଥିଲେ ମାଠା, ଯେ ଦହି ଯେଉଁ କ'ଣ ନା ଛାଞ୍ଚ, ଦେଢ଼ ଦିନ ଲଥରେ ଖାଉଥିଲେ। ସେ କେମିତି ଖାଉଥିଲେ? ଏତେ ବଡ଼ ଶରୀର, ପୁଣି ପ୍ରଣାମ କରୁଥିଲେ, ଯେଉଁ ଜପ ଭୋଜନ ବଞ୍ଚିବ କେମିତି ଗୋଟେ ମଣିଷ, ସେ ଦହି ଟିକେ ପିଇବ ପୁଣି କେମିତି ବଞ୍ଚିବ, କେମିତି କିଟା କ'ଣ ହବ ଚି ଶକ୍ତି, ଏଇଟା କିଛି ବୁଝି ହବନି, ସେ ଆମକୁ ଜାଣିପାରିବେନି। ଯେଉଁ ଆହାରଟା ଗୋଟେ ଏତେ ବଡ଼ ଜିନିଷଟା ସମାଜରେ, ତାର ମଧ୍ୟ ଝିଅ ଅତି ନା କେବଳ ଭୋଜନ ପାଇଁ, ଯାହାର ଏତେ ବଡ଼ ଡିମାଣ୍ଡ ରହିଛି, ପୁରା ସମସ୍ତକୁ ଦବାଇ ଦେଇଛି, ଜୁଆଟା ସବୁ ଇନ୍ଦ୍ରକୁ ଦବେଇକି ରଖିଛି ନା। ଆଉ ସେ ଲେଖିଥିଲେ ଭାଗବତରେ, ସବୁ ଇନ୍ଦ୍ରକୁ ଜୟ କରିଥିଲେ ବି ଯଦି ଜୁହା ଜୟୀ ତୁମେ ହେଇନ, ତୁମେ ଇନ୍ଦ୍ର ଜୟୀ ନ, ତୁମେ ଜୁହାକୁ ଜୟ କରିପାରୁନ, ସେଥିପାଇଁ କହୁଛନ୍ତି ନା ତାର ମଧ୍ୟ ଜୁହା ଅତି, ଆଉ ତୁମେ ଇନ୍ଦ୍ର ଜୟୀ ନ, ତୁମେ କିଛି ସବୁଥିରେ ଡିଫିଟ୍ ହବ, ଯୋଉଦିନ ଡିଫିଟ୍ ହେଇଯିବ। ଏଇଟା ଭାରି ପ୍ରବଳ ଇନ୍ଦ୍ରିୟ ବେଗ, ପ୍ରବଳ ଇନ୍ଦ୍ରିୟ ବସିଭୂତ ମନ ନା ଛାଡ଼େ ବିଷୟ ରତି, ଭକ୍ତି ଏ ଠାକୁରଙ୍କର ଭକ୍ତିମାନ ଠାକୁରଙ୍କର ଗୋପୀନାଥ ପଦ ଲେଖିଲେ ନା, ପ୍ରବଳ ଇନ୍ଦ୍ରିୟ ଆଉ ବସିଭୂତ ମନ, ଇନ୍ଦ୍ରିୟ ମାନେ ଗୋଟେ ଗୋଟେ ଇନ୍ଦ୍ରିୟ ଗୋଟେ ଗୋଟେ ମନକୁ ଆସିଯିବ, ଏଇ ପ୍ରସଙ୍ଗ ଆସିବ, ଗୋଟେ ଇନ୍ଦ୍ରିୟ ଗୋଟେ ମନ ମନକୁ ଟାଣିବେ ନେଇ ବେଳେ, ସବୁ ଇନ୍ଦ୍ରିୟ କଥା କ'ଣ କହିବା? ସବୁ ଅସଂଯତ ବ୍ୟକ୍ତି କ'ଣ କହିବ? ଯାହାର ଖାଇବା ଅସଂଯତ, ଶୋଇବା ଅସଂଯତ, ସବୁ ଇନ୍ଦ୍ରିୟ ଅସଂଯତ, ସେ ବ୍ୟକ୍ତି କ'ଣ କହିବ? ଗୋଟିଏ ଇନ୍ଦ୍ରିୟ ଯଦି ଅସଂଯତ ଅଛି, ସେ ମନକୁ ଟାଣିକି ନେଇ ପଳେଇ ଆସିବେ। ଆମେ କେତେ ବ୍ୟାକୁଳ ହେଇକି ସାଧନ କରିବାକୁ ପଡିବ, କାହିଁକି ଏତେ ମାନେ ଗୋଟେ ଜଣେ ଲୋକ କହିବ ଭଗବାନ କେମିତି କ'ଣ ପହର ପାଇବି କି ନା ନ ପାଇବି, କ'ଣ ଏ ସକାଳୁ ଉଠିକି କି ହଇରାଣ ଜୀବନ ସାରା, ସକାଳୁ ଉଠୁ ଥଣ୍ଡା ବର୍ଷାରେ ଗା ଠାକୁର ଗା ଗାଧା କିରି, ବାପା ତୁ କେବଳ ବା ଏଇ ସଂସାରରୁ ପାର ହବାର କାମ ହଉଛି, ଏ ଯୋଉ ଦସ୍ୟୁ ରହିଛନ୍ତି ଏଇ ଇନ୍ଦ୍ରିୟ ମାନେ, ସେମାନେ ଯେତେବେଳେ ଡିମାଣ୍ଡଟା ତୁମ ଉପରେ ଜାହିର କରି ରଖିଥିବେ, ତୁମେ କିଛି କରିପାରିବନି ଜୀବନରେ ଜାଣ। ପ୍ରଭୁ ଲେଖିଲେ ପ୍ରକୃତ ଯୋଗୀ ଆତ୍ମଜ୍ଞାନୀ ବା ଭକ୍ତ ନିଜର ଇଚ୍ଛା ହିସାବରେ ଇନ୍ଦ୍ରିୟମାନଙ୍କୁ ଛଡ଼ାନ୍ତି, ଇଚ୍ଛା ହିସାବରେ। ଆମେ ଏଇଟା କରୁଛେ ପ୍ରକୃତ ସୃଷ୍ଟି ଦେଖୁନା, ପ୍ରଭୁ ତାଙ୍କର ଇଚ୍ଛା କରିବେ କେତେ ଘଣ୍ଟା ଶୋଉଥିଲେ? 3 ଘଣ୍ଟା ମ୍ୟାକ୍ସିମମ୍ ଶୋଉଥିଲେ, 3 ଘଣ୍ଟା ଶୋଉଥିଲେ, ସବୁ ଅଲଗା ସମୟ ଟ୍ରାଭେଲିଂ ଟିଚିଂ ସବୁ କେମିତି କରିପାରୁଥିଲେ? ତା ଯେତେବେଳେ କାରଣ ସେମାନଙ୍କ ଇନ୍ଦ୍ରିୟ ଗୋଟିଏ କ'ଣ ହେଇଥାଏ? ପ୍ରଭୁ ଶକ୍ତିରେ, ଭଗବାନଙ୍କର ଚିତ୍ ଶକ୍ତିରେ, ଭକ୍ତି ଶକ୍ତିରେ ଏମିତି ହେଇଥାଏ, ନିଜ ଇଚ୍ଛା ହିସାବରେ ସେ ଚଳିପାରନ୍ତି, ନିଜ ଇଚ୍ଛା ହିସାବରେ। ଆଉ ସେ ସ୍ଥିତିକୁ ନଗଲା ପର୍ଯ୍ୟନ୍ତ ଆମେ ଏକ୍ସଟ୍ରା ଯାହା କୁହନ୍ତି କିଛି ପାଇପାରିବାନି, ଯେଟା ଅନୁଭବ ଚାହୁଁଛି ମୁଁ ଗୋଟେ ଭଗବାନଙ୍କୁ ଅନୁଭବ କରିବି, ଦର୍ଶନ କରିବି, ଲୋକ କହନ୍ତି ମୁଁ ପ୍ରଭୁ କାହିଁ ଦର୍ଶନ କରିପାରୁ। ଆରେ ଭାଇ ଏଇ ଇନ୍ଦ୍ରିୟର କେଉଁଦିନ କହୁଥିଲେ ପ୍ରଭୁ, କେଉଁଠି ସେ ଆଣିକି କହୁଛନ୍ତି? ମାନେ ଅଦ୍ଭୁତ କ'ଣ, କେତେ ବଢିଆ ବଢିଆ ଭାଙ୍ଗି ଭାଙ୍ଗି କହୁଥାନ୍ତି ଏଇ ଇନ୍ଦ୍ରିୟ ଭିଓ ଶରୀରାଣୀ ଇନ୍ଦ୍ରିୟ ଭିଓ ପର ମନ ଆରମ୍ଭଟା କ'ଣ ମନସତ ପରାବତୀ ଜବୁତି ପରତୁ ସହ ଇନ୍ଦ୍ରିୟାଣୀ ପରାହୁ ପ୍ରପାତ କରେ। ଇନ୍ଦ୍ରିୟ ଗୁଡା କହୁଛନ୍ତି, ଯିଏ ଖେଳ ଇନ୍ଦ୍ରିୟକୁ ଜାଣିଛନ୍ତି ସେ ଥାର୍ଡ କ୍ଲାସ ରାସ୍କେଲ ପ୍ରପାତ କହୁଛନ୍ତି, ଇଏ ଥାର୍ଡ କ୍ଲାସ ରାସ୍କେଲ। ଇନ୍ଦ୍ରିୟ ଭିଓ ପରମ ମନ, ଯେ ଟିକେ ମନକୁ ଟିକେ ଜାଣିଲା ସେ ହେଲା ସେକେଣ୍ଡ କ୍ଲାସ ରାସ୍କେଲ ପ୍ରଭୁ କହୁଛନ୍ତି। ତାପରେ ମନସତୁ ପରାବୁଦ୍ଧି
প্রভাত গেলি হেল ফার্স্ট ক্লাস রাস্কেল প্রভাত কুচন্ত সে ফার্স্ট ক্লাস আটলিস্ট সে বুদ্ধিটা কোণ জাণলা ইয়ে প্রথম লোক কোণ জাঁলা ইন্দ্রিয় জাঁলা দ্বিতীয় লোক মনকু জাঁলা সে হচ্ছে ফার্স্ট ক্লাস রাস্কাল তাপরে জ বুদ্ধি পরতু স যে আত্মা জাঁলা প্রভাত কলে সে হল ইন্টেলিজেন্ট ক্লাসিফিকেশন করে সে শ্লোকটা সাংঘাটা ক্লাসিফিকেশন করে ইয়ে থার্ড ক্লাস রাস্কেল ইয়ে সেকেন্ড ক্লাস রাস্কেল ইয়ে ফার্স্ট ক্লাস রাস্কেল এমনি সে রাস্কেল করে দিচ্ছে রাস্কেল ফার্স্ট ক্লাস সেকেন্ড ক্লাস থার্ড ক্লাস আয়ে হচ্ছে আত্ম যে জানলা আত্মাকে সে হচ্ছে প্রকৃত জ্ঞানী আর যে স্বর বিষয়ে জানছে ইন্দ্র বিষয়ে জানছে ইন্টেলিজেন্স বিষয়ে জানছে ক্যাটাগরিজ করছে আর ইন্দ্রিয় গুড়ি আমার এত রেস্ট্রিকশন এগুলো এত রুলস রেগুলেশন গুলা কাই গড়ি সংস্কৃতি আমার পরম্পরা রক্ষা হয়েছে এটা এইপাই রক্ষা হয়েছে আজকাল তো কিছু করবে না রুলস রেগুলেশন বেশি করেদেলে এগুলো কিছু করবে আগে তো অধিকার গুলো নাই অধিকার হিসাবে গোটে লোকটা কিছু না স্বীকৃতিটা পাও না ডিস্টর্ব হয়েছে সি কলিযুগ করে তো মানে ভোগবাদ সভ্যতা ভোগরে সে বঞ্চিকি আসছি আচার্য মানে দয়া পরবর্তী কি জন্মরে সে কিছু গোটে স্বীকৃতি পাও সেই তাকে ইন্দ্রটা দেলে কিন্তু তার লক্ষ্য অর্থ নুহে যে গুরুদেব সবল ওড়িয়ার কোন চৈতন্য মহাপ্রু আমি গোটে ভোগর পসরা ধরিকি টিকে আসি না গোটে ভোগর পসরা দিয়ে না ভালো মঠ মন্দির ব্যবস্থা হয়েছে মার্বল পড়ছি ভাল খাইয়া পিয়া মিলুচি আমি গোটে ভোগর পসরা পাই মহাপ্রু আমি আনি না সে বৈরাগ্য বিদ্যা শিক্ষা দিয়েছেন কারণ আমি যেতে যা যুক্তি তর্ক করি যেমনি হ্যাঁ প্রভাতটা কিন্তু সোসাইটি এটা এমনি আমি এমনি রয়ে যা ভাই কর এটা নিজ কথাটা না আমি নিজে কেতে কৃষ্ণ চরণ মতো রক্ষে আমি একটু সংসার পার হওয়া না আমি পার হওয়া কি নাই চিন্তা কর কি ঠিক করু কি ভুল করু আমি পারাই পারিবে তো সংসারে ঠিক ভুল কহিকি সোসাইটি ইয়া হচ্ছে ইস্কন ইয়া হচ্ছে ইয়ে সে যেমনি বাহার লোক বকুচ আমি যদি বকি 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 ইয়ে ভক্ত ইয়া কলা ইয়ে মহারাজ ইয়া কলা ইয়ে আমার ফায়দা কম হব আমার গাড়ি উঠকি যাব না আমি পার হওয়া কি না আমি চিন্তা করা দরকার আছে আমি আমি তো কোণ মিলব সেগুলিকে সব আলোচনা করি সেগুলো খাইবা পিবা রহবা যেতে জীবনশৈলী তুমি যা কর এইটি অটকি যাব ইন্দ্রিয় মানুষ নিজের ইচ্ছা হিসাবে ব্যবহার করা পড়ব শোবার অনেক মহারাজ সেবা তুমি শোবেনি শোবেনি দুই ঘন্টা পরে শোবি না নিদ লাগিল শোবি বরং যা ভোজন ন হইতাও সরিলা আমি ইন্দ্রিয় অধীন রইলু খাইবার অছি না মতো এবার খাইবার নাই মোটর সেবাটা অছি মানে খাইবি না এবার মতো ঘন্টা দুই ঘন্টা পরে খাইবি দুই ঘন্টা পরে অসুবিধা ঘন্টা হয়েছে ভাবলে চলিবে তো খাইবাটা ঘুঞ্চাইবা পড়ব হব না নাই কোটি হব খাইবাটা ঘুঞ্চাইবা পড়ব নটা বেড়ে যে পড়ি টিফিন সেটা নাই এগা আজ এগারোটা রক্ষা হওয়া এটা ভগবান সেবাটা আছে ঘুঞ্চি ই যেতবে তোমার ইচ্ছা হিসাবে ইন্দ্রিয় মানুষ তুমি ব্যবহার করে পার প্রভাত সে গোটিয়ে জিনিস তিনথর রিপিট কলে সে কি প্রকৃত যোগী ভক্ত আত্মজ্ঞানী তা জাণিবার প্রধান উপায় হল ইন্দ্রিয় সংযম পুড়ি সাহেব কুচ যে ইন্দ্রিয় সংযম করে পারিছি অর্থাৎ যে নিজ ইন্দ্রিয় সংযম ডেফিনেশন দিয়েছেন যে নিজ ইচ্ছা হিসাবে ইন্দ্রিয় মানুষ সংযত ভাবে ব্যবহার করে পারছি সে প্রকৃত যোগী বা ভক্ত বা আত্মজ্ঞানী বলে বুঝবা পড়ব অধিকাংশ লোক ইন্দ্রিয়র দাস এবং সে ইন্দ্রিয় দ্বারা পরিচালিত হুম অর্জুনঙ্কর এক প্রশ্ন হল যোগী কিপরি রহে কিমাসিত এটা কম কিমাসিত চলছে না কিমাসিত এর উত্তর হল যোগী সংযত ভাবে নিজ ইন্দ্রিয় ব্যবহার করে পারে যে সে ইন্দ্রিয়র দাস নুহে বা সে নির্দেশে পরিচালিত হুয়ে না ইন্দ্রিয় গুড়ি বিষাক্ত সর্প সহ তুলনা করা যাই বিষাক্ত সর্প সে আসোক নাই দুর্দান্ত ইন্দ্রিয় পটলী প্রখ্যাত দ্রষ্টায়তে বিশ্বপূর্ণ সুখায়তে তা পরবর্তী হচ্ছে মহেন্দ্র কীটায়তে মহেন্দ্র ইন্দ্র কীট ভাল দেখা যায় উৎখণ্ড ইন্দ্রিয় গুড়া যেগুড়াক সর্পতুল্য বিশ্ব সর্পতুল্য তাঁর দাঁত উৎখ্যাত দ্রষ্টায়তে দাঁত ভাঙি যাইছে সর্পটা দংশন করছে কৈবল্য নরক আয়তে কৈবল্যটা মুক্তিটা গোটে নরক ভাল প্রত্যয়মান কার যত কারুণ্য কটাক বৈভব কারুণ্য কটাক্ষ বৈভব চৈতন্য মহাপ্রভুঙ্কর যদি কৃপা হব সবুড়ে ঘুরি 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 সেটি হব না সেই প্রার্থনা সে ইন্দ্র গুড়া কোণ এত সুন্দর ই গোটে বাহক বত্তা ওড়িয়ার কুহতিনি ই সেভাবে কাম
ইন্দ্রিয় গুড়ি আমার যে এত রেগুলেটিভ লাইফ রইলে আমার এটা গোটে কাম হব। ইন্দ্রিয় মানে আমাকে পরাভূত সিনা করবে না, বিচলিত সিনা করবে না, কিন্তু স্বভাব ছাড়বে না, স্বভাব তা রইব। কিন্তু এই কৃপা কোণ করতে সব জিনিস এই ইন্দ্রিয় উপরে চক্রবর্তী লিখবে আউ কি আউ কে তো এমনি আচার্য না তাড়া কে লিখিপার সে যা কেছেন সে ধ্রুবান চরিত্র কে ইন্দ্রিয় মান দুইটা স্বভাব রয়েছে, গোটে চিত গোটে অচিত। সে পুরা ভগবান পুরা ভক্তি দেবী পুরা যা কুমি কৃপার মণ্ডিত, রাধারণী কৃপার মণ্ডিত। সে কত সুন্দর সে যন্ত প্রবিষ্য মোয়াচাম প্রসুপ্তা ধ্রুবার্জুন প্রথম শ্লোকরে লিখুছেন, ধ্রুবার্জুন শঙ্খ স্পর্শ করেদেলে ভগবান পপর্শ কৃপায়া কপোল কপোলরে শঙ্খ স্পর্শ করেদেলে তাঁর সবু ইন্দ্রিয় গুড়ি উজ্জীবিত হয়ে গেল। সে শঙ্খ স্পর্শ পরে প্রথমে এটা খাওয়া না ইয়ম মহ আচ ইমম প্রসুপ্তা শুয়ে সেটি লিখুছেন তৎক্ষণাৎ আলক্ষ্য পূর্ব অবস্থা বদলি গেল। আরে এমতি মতো লোকটা থিলি এত ক্রোধ লাগুতলা এমতি লাগুতলা ধ্রুব কথা সরি উত্থানবাদ এবে খেলে উন্মুখতা আসলা কৃষ্ণ উন্মুখতা সেটি চক্রবর্তী টীকার লেখিলে। গোটে ইন্দ্রিয়র দুইটা স্বভাব রয়েছে, গোটে জড় আর গোটে চিন্ময় যেমন জড় মানে কোণ জড় জিনিস দেখিয়া ভাল লাগুছে চিন্ময় জিনিস দেখিয়া ভাল লাগুনি। গোটে ছোট উদাহরণ তুমি নিও, গোটে জনের গোটে লোকটা মোবাইলটা মোবাইল আখি পকাউনাহাঁন্তি, মোবাইল যদি দেখুছেন আখি কত আখি ন পকাই ঘণ্টা ঘণ্টা লোকটা লোক দেখি দেবে, আরে আখি পকাই দরকারই না আগ উপরে তো কোণ পকু দিয়ে কেন জানি যে দুই ঘন্টা তিন ঘন্টা দেখুছ সব দেখো তুমি কত সময় তাকে দেখে আছে সে তার চক্ষুটা সেতবে দেখিপারছি কি না তার শক্তি রয়েছে। আচ্ছা চক্ষুটা কে তুমি বিগ্রহ দেখো তুলসী দেখো এসব কে দেখিপার চক্র সে লেখিলে যেত ইন্দ্রিয়র দুইটা জিনিস রহলা তার জড় আউ চিন্ময় যেত সে কৃপা শক্তিটা লাভ করব তা দ্বারা সে জাগ্রতা সেটি তার জীব জীবনী। তেমন যেতকি ভগবান নাম ভাল লাগুছে ভগবান কথা ভাল লাগুছে ভগবান সেবা ভাল লাগুছে তার আমার সেতকি চিন্ময়তা ইন্দ্রিয় মান আসছে আর ভগবান পাখ যে গেলে পূর্ণ এসব এগুড়ি কেবল হি জীবনর যা তু গোটে শব্দ অছে এটা কেবল বঞ্চবার উপায় আর কিছু না আর জন জিনিস কিছু ভাল লাগে পুরা চিন্ময় শক্তি তার প্রাপ্ত হয়ে যাবে সেতবে নাম রূপ গুণ সবু জিনিস গুলা ভগবান সব চিন্ময় লাগে যা জন ভক্ত যদি দীক্ষা নেব কম বি করু সে নিজে নিজে জাঁদেব এইসব সিমটম সব নিজে নিজে জাঁদেব মুতি কৃপা পাইছি শাস্ত্র সব থর্মোমিটর ভাড়া তুমি দেখে দিয়েছেন তুমি হাতের ধরে দিয়েছেন আর তুমি নিজের টেম্পারেচর ডক্টর কদি কোণ যাও লোক ইয়ার কোণ তুমি নিজে নিজে মাপি দেব আর তুমি নিজে মাপিকি নিজের টেম্পারেচর নিজে মাপি দেব আমার এতকি টেম্পারেচর অছি তোমাকে কত ভাল লাগুছে নাম কত ভাল লাগুছে গ্রন্থ কত ভাল লাগুছে রূপ বিগ্রহ কত ভাল লাগুছে বৈষ্ণব কত ভাল লাগুছে চিন্ময় জিনিস তুমি কত ভাল লাগুছে যেত ভাল লাগুছে সেতকি তুমি কৃপা পাইছ বলে জান সে লেখিলা ইন্দ্রিয় মান দুইটা রহিলা গোটে হল জড় গোটে হল চিন্ময় সে যেত কৃপা পাইবে জড়া সেটি দূর হব যেত আমি ভাল লাগুছে মানে সেত কৃপা আমি মিছে সেতকি জাগে যাইছে ভক্তি আগে লগে দেবে সাং সাং যদি কি পাবে ভক্তি পরে সহ অন্যত্র বিরক্তি সহ ভক্তির কাম হল পরে সহ অনুভব আসব আর অন্য বস্তুর বিরক্তি লাগবে সেগুলা ইন্টারেস্ট লাগবে আর পুঁ এটা ইন্টারেস্ট লাগবে দুইটা কিন্তু ভাল লাগবে দুইটা ভাল লাগুছে এটা ভক্তি নুহে সেটা ভক্তি বলে কুহ মানে মোবাইলে দেখে ভাল লাগুছে সে ফিল্ম দেখবি এটা দেখবি সেটা দেখবি কোণ সে সিরিয়াল দেখবি ক্রিকেট খেলা দেখবি সব এটা বি ভাল লাগুছে এটা বি ভাল লাগুছে অন্যত্র বিরক্তি সার হবনি সেটা তাহলে কৃপা মিলেনি তার সিম্পটমসটা ভাগবতরে সব কে দেখছেন ইতর বস্তু আর ভালো কেমন লাগবে আমি আমি কৃপা পাইনি বা ভক্তি পাইনি অলগা জিনিসটা প্রিয় লাগুছে প্রিয়তা আর কেউ লাগবে প্রিয়তা লাগবে আমি সে আমি ব্যাকুল হওয়া পড়ব কৃপা প্রাপ্ত হওয়া পড়ব সে প্রভা সেটা লিখলে এর উত্তর হল যোগী সংযত ভাবে নিজ ইন্দ্রিয় ব্যবহার করে পড়ে সে ইন্দ্রিয় দাস নুহে বা সে নির্দেশের পরিচালিত হয়ে না ইন্দ্রিয় গুড়ি বিষাক্ত সর্প সহ তুলনীয় সে কথা কুচ চৈতন্য মহাপ্রভু শ্লোকটি পড়ুলে কুলে মহাপ্রভু কৃপা বিনা হবনি ভারি কষ্ট ସେମାନେ ବିନା ବାଧାରେ ବା ବିନା ଶୃଙ୍ଖଳାରେ ଅସଂଯତ ଭାବରେ କାମ କରିବା ପାଇଁ ଇଚ୍ଛା କରନ୍ତି ଇନ୍ଦ୍ରମାନେ ଇନ୍ଦ୍ରମାନେ ବିନା ବାଧାରେ ବିନା ଶୃଙ୍ଖଳାରେ ଅସଂଯତ ଭାବରେ କାର୍ଯ୍ୟ କରିବା ପାଇଁ ଇଚ୍ଛା କରନ୍ତି ସାପୁଆ କାଳା ଯେପରି ବିଷଧର ସର୍ପକୁ ବସ କରିଥାଏ ଠିକ୍ ସେପରି ଯୋଗୀ ବା ଭକ୍ତ ଏକ ଦୁର୍ଦ୍ଦାନ୍ତ ଇନ୍ଦ୍ରମାନଙ୍କୁ ବସ କରିଥାନ୍ତି ଯୋଗୀ ବା ଭକ୍ତ ଦୁର୍ଦ୍ଦାନ୍ତ ଇନ୍ଦ୍ରମାନଙ୍କୁ ବସ କରିବା ନିମିତ୍ତ ଖୁବ୍ ଦୃଢ଼ ହେବା ଉଚିତ ମନ ଇଚ୍ଛା କାମ କରିବାକୁ ସେମାନଙ୍କୁ ଦିଏ ନାହିଁ ପ୍ରାମାଣିକ ଗ୍ରନ୍ଥ ବା ଶାସ୍ତ୍ର ମାନଙ୍କର ଅନେକ ନିର୍ଦ୍ଦେଶ ଅଛି ସେଗୁଡ଼ିକ ମଧ୍ୟରୁ କେତେକ ହେଉଛନ୍ତି କର ନାହିଁ ଆଉ କେତେକ ହେଉଛି କର ଯୋଉଟା ବିଧି ଆଉ ନିଷେଧ ସବୁ ଜିନିଷ ବିଧି ନିଷେଧ ରଖାଯାଏ ଏଥିପାଇଁ ଆଉ ଏ ଇନ୍ଦ୍ର ଗୁଡାଙ୍କ ପାଇଁ ନା ଏଟା କରିବ ଏଟା କରିବନି ଏମିତି କର ଏଟା କରନି ଯେପର୍ଯ୍ୟନ୍ତ ବ୍ୟକ୍ତି ଏଇ ନିର୍ଦ୍ଦେଶ ଅର୍ଥାତ୍ କଣ କରିବାକୁ ହେବ ଓ କଣ କରିବାକୁ ନ ହେବ ଏହା ନ ମାନିଛି ଓ ଇନ୍ଦ୍ର ସୁଖ ଭୋଗରୁ ନିଜକୁ ଦୂରେଇ ନ ନେଇଛି ସେ ପର୍ଯ୍ୟନ୍ତ କୃଷ୍ଣ ଚେତନାର ସ୍ଥିର ହେବା ସମ୍ଭବପର ନୁହେଁ କାଟିଦେଲେ ତୁମେ ବିଧି ନିଷେଧ ଯୋଉଟା କୁହାଯାଏ ଏଟା କରିବ ଏଟା କରିବ ନାହିଁ ଆକୁ ତୁମେ ଫୋକସ୍ ଦଉନ ତୁମେ ଅଲଗା ଗୁଡ଼ା ବହୁତ ଦେଖୁଛ ଚାରିଟା ନିୟମ ପାଳନ କରିବା ଜପ କରିବା ଆମ ବିଧିଟା ରହିଲା ନିଷେଧ ରହିଲା ପ୍ରପଦ କହୁଛ ଆମର ପାଞ୍ଚଟା ଡ୍ୟୁଟି ପ୍ରପଦ କହୁଛନ୍ତି ଆମର ପାଞ୍ଚଟା ଡ୍ୟୁଟି ପ୍ରପଦ ଏଇଟା ପାଞ୍ଚ କହୁଛନ୍ତି ଚାରି ନିୟମ ସହିତ ଏଇ ଯୋଉ ଜପ ପାଞ୍ଚଟା ନିୟମ ଆମର ଏଇଟାକୁ ତୁମେ ଷ୍ଟ୍ରିକ୍ଟଲି ପାଳନ କରିବାକୁ ପଡିବ କଣ କହିଲେ ପ୍ରପଦ ଯେପର୍ଯ୍ୟନ୍ତ ବ୍ୟକ୍ତି ନିର୍ଦ୍ଦେଶ ଅର୍ଥାତ୍ କଣ କରିବାକୁ ହେବ ଓ କଣ ନ କରିବାକୁ ହେବ ସେ ନ ମାନିଛି ଓ ଇନ୍ଦ୍ରିୟ ସୁଖ ଭୋଗରୁ ନିଜକୁ ଦୂରେଇ ନ ନେଇଛି ସେ ପୁଣି ସେ କୃଷ୍ଣ ଚେତନାରେ ସ୍ଥିର ହେଇପାରିବନି ତେବେ ତିନିଟା କନ୍କ୍ଲୁଜନ୍ ଜଣେ କୃଷ୍ଣ ଚେତନାରେ ସ୍ଥିର ନ ହେଇପାରିବ ମାନେ କାହିଁ ସ୍ଥିର ହେଇପାରୁନି ତିନିଟା ଯୋଗୁଁ ପ୍ରଥମ କଣ ହେଲା ସେ ବିଧି ଆଉ ନିଷେଧ ବିଧି ହେଲା ଜପ କରିବା ମଙ୍ଗଳାରତି ଆସିବା ଭାଗବତ ପଢିବା କଥା ଶୁଣିବା ଯାହା ସବୁ ବିଧି ରହିଲା ଆଉ ନିଷେଧ ହେଲା ଚାରିଟା ନିୟମ ବୈଷ୍ଣବ ଅପରାଧ ଏ କଣ କରିବା କଣ ନ କରିବା ପରେ ସେ ଧ୍ୟାନ ଦେଉନି ଅନ୍ୟ ପକ୍ଷରେ ଇନ୍ଦ୍ରିୟ ବିଷୟ ଭୋଗରୁ ବି ଦୂରେଇକି ରହୁନି ଇନ୍ଦ୍ରିୟ ବିଷୟ ଭୋଗକୁ ଛାଡ଼ୁନି ସେ କୃଷ୍ଣ ଚେତନା କେବେ ସ୍ଥିର ହେଇପାରିବ ନାହିଁ କାଟିଦେଲେ ଏଠାରେ ଏକ କଚ୍ଛପ ଉଦାହରଣ ହେଉଛି କୃଷ୍ଣ ଉଦାହରଣ କଚ୍ଛପ ଯେକୌଣସି ମୁହୂର୍ତ୍ତରେ ତାର ଇନ୍ଦ୍ରିୟକୁ ସଂହରଣ କରିପାରେ ଏବଂ ଯେକୌଣସି ମୁହୂର୍ତ୍ତରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ କରିବା ନେଇ ସେଗୁଡ଼ିକୁ ବ୍ୟବହାର କରିପାରେ ଠିକ୍ ସେହିପରି କୃଷ୍ଣ ଯତ୍ନଶୀଳ ବ୍ୟକ୍ତି ତା ଇନ୍ଦ୍ରିୟମାନଙ୍କୁ କୃଷ୍ଣ ସେବା ନିମିତ୍ତ ଉଦ୍ଦେଶ୍ୟରେ ବ୍ୟବହାର କରିପାରେ ଏବଂ ଅନ୍ୟଥା ସେ ତାର ଇନ୍ଦ୍ରିୟମାନଙ୍କୁ ସଂହରଣ କରିପାରେ କଚ୍ଛପ ତାର ଇନ୍ଦ୍ରିୟମାନଙ୍କୁ ନିଜ ମଧ୍ୟରେ ଲୁଚାଇ ରଖିଥାଏ କେବଳ ଦରକାର ବେଳେ ବ୍ୟବହାର କରେ ତେଣୁ କଚ୍ଛପର ଉଦାହରଣ ଦିଆଯାଇ ଇନ୍ଦ୍ରିୟମାନଙ୍କୁ କୃଷ୍ଣ ସେବାରେ ସର୍ବଦା ନିଯୁକ୍ତ ରଖିବା କଥା କୁହାଯିବା ଦ୍ୱାରା ଏକ ପ୍ରକୃଷ୍ଟ ଉଦାହରଣ ଦିଆଯାଉଛି ଏଠି କଚ୍ଛପତ୍ର ଗୋଟେ ଜିନିଷ ରହିଲା ଆମ ପାଖରେ ଗୋଟେ ଜିନିଷ ରହିଲା କଚ୍ଛପ ଉଦାହରଣଟାକୁ କଚ୍ଛପ କଣ କରୁଛି ତାର ଯେତେବେଳେ ବ୍ୟବହାର କରୁଛି ବାହାର ତାର ତ କାମ ପଡ଼ିଲେ ଚାଲିବ ତ ଚାଲିବ ଲୋମଣୀ ସେ ଦେଖିଲେ ସେ ଭିତରକୁ ନେଇଯିବ ତା ହାତ ଗୋଟେ ଭିତରେ ନେଇଯିବ ଚୁକି ରହିଯିବ କିନ୍ତୁ ସେ ତା ଇନ୍ଦ୍ରଟାକୁ ଭିତରକୁ ନେଇଯାଉଛି କିନ୍ତୁ ଆମର ଇନ୍ଦ୍ର ଗୁଡିକ ହୃଷିକେଣ ହୃଷିକେଶ ସେବନମ ଭକ୍ତି ଉଚ୍ଚତେ ଆମର ବ୍ୟବହାର ହେଲା ପ୍ରବଳ ଲାଷ୍ଟ କନ୍କ୍ଲୁଜନ୍ ସେଟା ଲେଖିଲେ ନା ଆମର ହେଲା କଚ୍ଛପ ଉଦାହରଣ ଆମେ ଶିଖିବା ଆମର ଇନ୍ଦ୍ରିୟ ଗୁଡିକ ସର୍ବଦା କୃଷ୍ଣ ଚେତନାରେ ବିନିଯୋଗ କରିବା ସର୍ବଦା ଜଣେ କହିବେ ନା ମୁଁ ତ ବିଷୟକୁ ଭୋଗୁ ନେଇ ମୋର କଣ ଦରକାର ଅଛି ମୁଁ ସେବା କରିବି ଜଣେ କହିବେ ନା ମୋର ବିଷୟକୁ ଭୋଗୁ ନେଇ ମୁଁ ତ ବିଷୟ ବ୍ୟବହାର କରୁନି ତୁମେ ସେ ବିଷୟଟା ବ୍ୟବହାର କରୁନ କିନ୍ତୁ ବିଷୟର ସୁଖଟା ତମ ଇନ୍ଦ୍ରିୟମାନେ ଜାଣିଛନ୍ତି ଏଇଟା ଭୁଲି ପାରିବନି ଆମିଷ ଖାଉନ କେତେ ବର୍ଷ ହେଲା ବାବୁ ଆମିଷ ଜାଣିଛ 12 ବର୍ଷ ବାପା 12 ବର୍ଷ ଛାଡ଼ିଦେଲାଣି ଆଚ୍ଛା ଶୁଖୁଆ ପୋଡ଼ା ହେଲା ବେଳକୁ ଜଣା ପଡୁଛି ନା ନାହିଁ ତୁମକୁ କେମିତି ଜାଣିଲ 12 ବର୍ଷ ହେଲୁଣି ଆଉ କେଉଁ ମାଛ ପୋଡ଼ା ହେଲା କହିବେନି ଗାଁ ଲୋକ ଏଇ ଶୁଖୁଆ ପଡୁଛି ରେ ଏଇ ମାଛ ପଡୁଛି ରେ ଜଣାପଡ଼ୁଛି କି ନାହିଁ କେମିତି ଜାଣିଲ 12 ବର୍ଷ ଛାଡ଼ିଲଣି ଗୋଟେ ବଡ ଯୋଗୀ ଭଳିଆ ଯେ ଶୁଣିବ କହିବ 12 ବର୍ଷ ହେଲା ଆମିଷ ଛାଡ଼ିଦେଲେଣି କି 12 ବର୍ଷ ତୁମେ 12 ବର୍ଷ ପାରା ତ 12 ବର୍ଷ ହେଲା ପାରା ତ ଜୀବନ ସାରା ଖାଉନି ପାରା କଣ ଜୀବନ ସାରା ଖାଉଛି କି ଖାଉନି ମାଙ୍କଡ଼ କଣ ଜୀବନ ସାରା ଖାଉଛି ତା ବଦମାସି କଣ ବନ୍ଦ ହଉଛି ତୁ 12 ବର୍ଷ ଛାଡ଼ିଛ 12 ବର୍ଷର ବାସନା ଚାଲିଗଲାଣି ହୋଟେଲ କରିବା ଯାଉଛି ଜାଣିଦେଉଛ ଏଇ କଣ କି ମାଛ ରୋଷେଇ ହେଲା ଏଇ ଶୁଖୁଆ ପୋଡ଼ା
ତେଣୁ ଇନ୍ଦ୍ରିୟ ମାନେ ବାର ବର୍ଷ ହେଲା ଛାଡ଼ିଲେଣି, କିନ୍ତୁ ତା ସ୍ୱାଦଟାକୁ ସ୍ୱାଦଟା ନ ରଖିଛନ୍ତି, ତୁମେ ଜାଣିଛ, ଆଉ ଯୋଉଟା ଖାଇନ ତା ସ୍ୱାଦ ଜାଣିପାରିବନି। ଯେ ମଦ ମଦ ଯେ ପିଇନି ସେ କହିଲା ଖାଲି ବାସି, ଏଟା କଣଟା ବାସୁଛି କିରି, ଯେ ବାସନଟା ଆମେ ଜାଣିପାରୁନି ସେଟା କଣ କହୁଛେ, କଣଟା କିରି, କାହିଁକି ଏଟା ଇନ୍ଦ୍ର ସେଟା ଗ୍ରହଣ କରିନାହାନ୍ତି, ଇନ୍ଦ୍ର ଗ୍ରହଣ କରିନାହାନ୍ତି, ଇନ୍ଦ୍ର ଯେତେବେଳେ ଗ୍ରହଣ କରିନାହାନ୍ତି ସେ ଜାଣିପାରିବେନି। ଥରେ ଇନ୍ଦ୍ର ଗ୍ରହଣ କରିଛି ମାନେ ତାର ବାସନଟା ଭୋଗ ବାସନାଟାକୁ ରଖିଛି, ଜଣେ କହିବେ ମୁଁ ତ ଗ୍ରହଣ କରୁନି ମୋର କ୍ଷତି କ'ଣ ଅଛି, ମୁଁ କାହିଁକି ସବୁବେଳେ ସେବା କରିବି, ମୁଁ କାହିଁକି ଆରେ ଏ ସେବା ଗୁଡ଼ା ଏଇଥିପାଇଁ କରାଯାଏ। ଇନ୍ଦ୍ର ଗୁଡ଼ିକ କୃଷ୍ଣ ଚେତନାରେ କୃଷ୍ଣଙ୍କ ସେବାରେ ଲାଗି ରହିଲେ କୃଷ୍ଣଙ୍କର ଫୁଲ ତୋଳୁଛି, ସେ ବିଗ୍ରହକୁ ସ୍ପର୍ଶ କରୁଛି, ବାସନ ମାଜୁଛି, କୃଷ୍ଣ ସେବା ଗୁଡ଼ା ନା ସବୁ କୃଷ୍ଣଙ୍କର ସେବା, ଯଦ୍ୱାରା ସେ କୃଷ୍ଣଙ୍କର କୃପାଟା ପାଇଲେ ତାର ଇନ୍ଦ୍ରିୟ ଗୁଡ଼ିକ ଏ ଯା ଚକ୍ରବର୍ତ୍ତୀ କହିଲେ କୃପା ପାଇଲେ ଇନ୍ଦ୍ର ଗୁଡ଼ିକର କିଛି ଚିନ୍ମୟ ଶକ୍ତି ଆସିବ ଆସିବ, ନହେଲେ ସେ ଯୋଉ କାଟିଦେଲେ ଯୋଉ ଅଥ ଶ୍ରୀକୃଷ୍ଣ ନାମାଦି ନବଭେଦ ଗ୍ରାହେ ଇନ୍ଦ୍ରିୟ କ'ଣ କେମିତି କାଟିଦେଲେ କାହିଁକି କୁହ ମତେ, ଏଇ ସିଦ୍ଧାନ୍ତରେ ତମକୁ ମିଳେଇବ, ଇନ୍ଦ୍ର ଦ୍ୱାରା ତୁମେ କେବେ ହେଲେ କହିଲେ ନା ସ୍ୱୟଂ ସ୍ମୃତି ଅଥ ଇନ୍ଦ୍ର ଦ୍ୱାରା ଅଥ ଶ୍ରୀକୃଷ୍ଣ ନାମାଦି ନବଭେଦ ଗ୍ରାହ ଇନ୍ଦ୍ରିୟ ନାମାଦି ଭଗବାନ କୃଷ୍ଣଙ୍କର ନାମ ରୂପ ଗୁଣ ଇନ୍ଦ୍ରିୟ ଦ୍ୱାରା, ଆଉ ଇନ୍ଦ୍ର ଦ୍ୱାରା ହବନି, ଚକ୍ଷୁରେ କେମିତି ଦେଖିବୁ ନା, ସେଇ ଚକ୍ଷୁରେ ଜଡ଼ ଅଛି, ସେଇ ଚକ୍ଷୁରେ ଚିନ୍ମୟ, ଚିନ୍ମୟତା ପ୍ରାପ୍ତ ହବ କୃପାନ୍ତରା ସେତେବେଳେ। ତେଣୁ ଇନ୍ଦ୍ରିୟ ଗୁଡ଼ାକୁ ସବୁବେଳେ ଲଗେଇବାକୁ ପଡ଼େ ସେବାରେ, ସର୍ବଦା ସବୁ ବିଷୟ ଗୁଡ଼ାକ ବିଷୟରେ ତୁମେ ବିଷୟ ଛାଡ଼ିଦେଲେ କଣ ବିଷୟ ଭାବନା ପଡ଼ିଛି ନା କଣ, ବାସନାଟା ଯାଇନି, ସିଦ୍ଧର ସ୍ୱାମୀ ଯେମିତି ଉଦାହରଣ ଦିଅନ୍ତି, ନାମ ନାମ ପ୍ରଭୁଙ୍କର ଉଦାହରଣ ଦିଅନ୍ତି, ସେଟା ଥରେ ନାମ କରିଦେଲେ ସହସ୍ର ଜନ୍ମର ପାପ ପଳେଇବ, ତା ସବୁବେଳେ କାମ କରିବୁ, ଲୋକ ଯୁକ୍ତି କରନ୍ତି ନା, ଥରେ ତ କରିଦେଲେ ଆଜ୍ଞା ହେଇଗଲା ଆଉ, ଥରେ ତ କରିଦେଲେ ଯଦି ଥରେ ଗୋଟେ ନାମ କରିଦେଲେ ମୁକ୍ତି, ଗୋଟେ ନାମ କରିଦେଲେ କୃଷ୍ଣ, ଗୋଟେ କୃଷ୍ଣ ନାମ କଲେ ମୁକ୍ତି ହେଇଯିବ, ଗୋଟେ କୃଷ୍ଣ ନାମ କଲେ ପାପି ପାପ କରିପାରିବନି, ତାର ସବୁବେଳେ ଆଉ କାହିଁକି ନାମ କରିବା, ସେଠି ସେ ତ ନାମ ତତ୍ତ୍ୱରେ ସେ ମାଷ୍ଟର କରିଛନ୍ତି ଆଉ, ସେଠି ଆଉ ସେ ତ ସ୍ୱାମୀ ଲେଖିଲେ ସେଠି ଯେ ହଜାର ବର୍ଷ ଗୋଟେ ଘରେ ଅନ୍ଧକାର ଥିବ, ହଜାର ବର୍ଷ ଯଦି ଘରେ ଅନ୍ଧକାରଟା ଅଛି, ତୁମେ ଥରେ ଦୀପ ଲଗେଇଲେ ଅନ୍ଧକାର କହିବେ କି ମୁଁ ହଜାର ବର୍ଷ ହେଲା ରହିଛି ମୁଁ ଯିବିନି ବୋଲି, ଦୀପ ଜଳିଲା ମାତ୍ର ଅନ୍ଧକାର ପଳେ, କିନ୍ତୁ ଦୀପ ଲିଭିଗଲେ ପୁଣି ଅନ୍ଧକାର ମାଡ଼ି ଆସିବ, ତାଙ୍କ ଯୁକ୍ତି ହେଲା ସେୟା, ଥରେ ନାମ କଲେ କୋଟି ଜନ୍ମର ପାପ ପଳେଇବ, କିନ୍ତୁ ନାମ ନ କଲେ ପୁଣି ପାପ କରିବାର ବୃତ୍ତି ଚାଲି ଆସିବ, ଯେହେତୁ ଇନ୍ଦ୍ରିୟମାନେ ପୂର୍ଣ୍ଣ ଶୁଦ୍ଧ ହେଇନାହାନ୍ତି, ଇନ୍ଦ୍ରିୟମାନଙ୍କର ପୂର୍ଣ୍ଣ ଶୁଦ୍ଧତା ଆସିନି, ପୁଣି ଚାଲି ଆସିବ ପାପ କରିବାର ବୃତ୍ତି ଚାଲି ଆସିବ। ସେଥିପାଇଁ ସେ କଣ କରୁଛନ୍ତି ନା, ତୁମେ ଦୀପ ଧାରଣ ହେବ, ଦୀପକୁ ଧାରଣ କରିକି ରଖ, ଦୀପଟା ଜଳିକି ରଖିଲା ମାନେ ଅନ୍ଧକାର ପଶିପାରିବନି, ସେଭଳି ସବୁବେଳେ ଭଗବାନଙ୍କର ନାମଙ୍କର ଭଗବାନଙ୍କର ସେବା, ଇନ୍ଦ୍ରମାନଙ୍କୁ ସବୁବେଳେ କୃଷ୍ଣଙ୍କ ସେବାରେ ଲଗା, ଋଷିକାଣ ଋଷିକେଶ ସେବନ ଭକ୍ତି ଉଚ୍ଚତି, ଏ କୁର୍ମ କଥାରେ ଏଇଟା ଲାଗିବ, ସବୁବେଳେ ଭଗବାନଙ୍କ ସେବାରେ ଏଥିପାଇଁ ଲାଗିବାକୁ ପଡ଼େ, ଏଇଟା ଆମର ଯେଉଁଟା ଏନ୍ଗେଜମେଣ୍ଟ ଯୋଗୀ ପ୍ରୋସେସ ତାକୁ କୁହାଯାଏ, ତୁମେ ଏନ୍ଗେଜମେଣ୍ଟ ରଖ ମନଟା, ତାହେଲେ ତୁମର ମନ ଆଉ ଲଷ୍ଟକୁ ଯିବନି, ତାଙ୍କର ଯୋଗୀ ଯୋଗୀମାନଙ୍କ ପ୍ରୋସେସଟା ସେ ଆଉ ସବୁବେଳେ ତାଙ୍କର ଏନ୍ଗେଜମେଣ୍ଟ ମନକୁ ଏନ୍ଗେଜମେଣ୍ଟ ଦେବେ, ଆମର ହେଲା ସବୁବେଳେ ଭଗବାନଙ୍କୁ ସେବାରେ ଇନ୍ଦ୍ରିୟ ଗୁଡ଼ିକ ଲଗେଇବା, ଲଗେଇଲେ କୃପାଟା ମିଳିବ, ଇନ୍ଦ୍ରିୟମାନେ ଶୁଦ୍ଧ ହେବେ, ଚିନ୍ମୟତା ଶକ୍ତି ପ୍ରାପ୍ତ ହେବେ, ତାପରେ ଯାଇ ଭଗବାନଙ୍କର ନାମ ଟିକେ ହବ, ନହେଲେ ତ ମାଡ଼ି ଆସିବ, ପୁଣି ପୁଣି ବିଷୟ ଭାବନା ଗୁଡ଼ା ଚାଲି ଆସିବ, ପୁଣି ବିଷୟ ଭାବନା ଗୁଡ଼ା ପଳେଇ ଆସିବ, କାହିଁ ଇନ୍ଦ୍ରିୟ ସେଇ ଇନ୍ଦ୍ରିୟ ତୁ ବିଷୟ ଭୋଗିଛ, ସେଇ ଇନ୍ଦ୍ରିୟଟା ଅଛି ନା କଣ, ସ୍ୱର ଛାଡ଼ିଲଣି କି ତୁମେ, ସ୍ୱର ଛାଡ଼ିଦେଲା ପରେ ବି ସେଇ ଇନ୍ଦ୍ରିୟ ଯାଉଛି ଆର ସ୍ୱରକୁ, ଆଉ ସେଇ ଇନ୍ଦ୍ରିୟ ଯାଉଛି ନା, ମାନେ ଗୋଟେ ଛୋଟ ଛୁଆଟା ଦେଖିବ ସେ ମିଠା ଖାଇବନି, ଛୁଆର ଜନ୍ମରୁ ଦେଖିବ ଗୋଟେ ଗୋଟେ ଛୁଆ ମିଠା ଖାଇବେନି, ଗୋଟେ ଗୋଟେ ଛୁଆ ପିତା ଖାଇବେନି, ଗୋଟେ ଛୁଆ ଖଟା ଖାଇବେନି, ଯେ ତାଙ୍କୁ ସ୍ୱାଦ କାହିଁକି, ସ୍ୱାଦଟା କୋଉଠି ଆସିଲା, ଗୋଟେ ଛୋଟ ଇନ୍ଦ୍ରିୟର ସ୍ୱାଦଟା କୋଉଠି ଆସିଲା, ପୂର୍ବ ଜନ୍ମର ଟ୍ରାନ୍ସଫର ବି ହେଉଛି, ଇନ୍ଦ୍ରିୟ ଏତେ ବଡ଼ ବାଣ ଆସିଲେ ବେଶୀ ଲେଖିଲେ ନା, ପ୍ରବଳ ଇନ୍ଦ୍ରିୟ ବସିଭୂତ ମନେ ନା, ଛାଡ଼ ବିଷୟ ରତି, ବିଷୟ ଛାଡ଼ ଦେଇଛି, ବିଷୟ ରତି ଛାଡ଼ୁନି, ଅନାଥ ଦେଖିଆ ଆମରେ ଗୋପୀନାଥ, ଅନାଥ ଦେଖିଆ ଆମରେ, ତୁମି ହୃଷିକେଶ ହୃଷିକ ଦମିଆ ତାରହ ସଂସ୍କୃତି ଗୋରେ, ମୁଁ ପାରିବିନି ନନ୍ଦା, ତୁମେ ହୃଷିକେଶ ମୋ ହୃଷିକକୁ ଦମନ କରି, ଇନ୍ଦ୍ରିୟ ଗୁଡ଼ାକୁ ଦମନ କରିକି ମୋତେ ସଂସାର ପାର କର, ଆମ ପ୍ରୋସେସଟା ଏଇଟା ଆଉ ଆମେ ପଢ଼ିଦେଲେ ଶୀତ ପ୍ରଜ୍ଞ କେମିତି ବ୍ୟବହାର କରି କଣ ହବ, ଆମେ ଆମ ପ୍ରୋସେସଟା, ସେଥିପାଇଁ ଦିନ ରାତି ସବୁବେଳେ ପ୍ରଭୁଙ୍କ ସେବାରେ ଲାଗିକି ରହିକି ପ୍ରଭୁଙ୍କର ନାମ କରି କେମିତି ଇନ୍ଦ୍ରିୟ ଗୁଡ଼ିକ ଭଗବତ ସେବାରେ ଲାଗନ୍ତୁ, ଶୁଦ୍ଧ ହୁଅନ୍ତୁ, ଚିନ୍ମଶକ୍ତି ଲାଭ କରନ୍ତୁ।
ତାହେଲେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ସେ ଜଣକୁ କାହିଁ ସେବା କରିବୁ? ସେବା ଏଇଥିପାଇଁ କରିବୁ ରେ ବାପା, ଏଇଥିପାଇଁ କରିବୁ, ତ ଇନ୍ଦ୍ରଟା ଅଶୁଦ୍ଧ ଅଛି, ତୁ କେବେ ନାମ କରିପାରିବୁ? ସେଟା ସବୁ ନାମାକ୍ଷର ହବ, କିଛି କରିବ ତ ସବୁ ସମୟ ଦେଇଦେଲେ ଦିନମାନ ବସିକି ନାମ କଲେ ତ କିଛି ହବନି, ସେ ବିଷୟରେ ଆଳସା କୁଆଡ଼େ ଆଣିଦେ ମୋ ନାମ ସବୁ ଘୁରୁଥିବ, ଏ ମୁଣ୍ଡକୁ ପିଟି ଖାଲି ଯା ବାଡ଼େ ଛାଟିବୁ ତୁ, କିଛି ହବନି। ଜଡ଼ ଇନ୍ଦ୍ରିୟ ଗୁଡ଼ାକ ନାମ କୋଉଠୁ ଉଦି ଥାଏ? ସେଥିରେ ଭଗବାନଙ୍କର ସେବା କଲେ ଦିନ ଦୈନ୍ୟତାରେ ପ୍ରତିପୂର୍ଣ୍ଣ ସେବା କଲେ କୃପାଟା ମିଳିଲେ ଆମର ଇନ୍ଦ୍ର ଗୁଡ଼ିକ ଶୁଦ୍ଧ ହବ, ଚିନ୍ମୟ ଶକ୍ତି ପ୍ରାପ୍ତ ହବ, ତା ନାମ ପ୍ରଭୁ ଉଦି ଥାଏ। ଏକ ମାସିତ ଲଗେଇବେ ଛଅଟି ଶ୍ଳୋକ ବର୍ତ୍ତମାନ ଚାଲିବ। ହରେ କୃଷ୍ଣ, ଜୟ ଶ୍ରୀମଦ ଭଗବଦ୍ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାଣ ଗୋପାଳ।